శ్రీ శ్రీ సీతారాం రక్షణి శ్రీల గురుదేవ శిష్యుమక్తి సుందాంత స్వామి గురుమహారాజుకాలి ఈశ్వరుని ప్రతిష్ట ఆచార్య శిష్యుమక్తి వేదాంత స్వామి శ్రీ గోపాల మహారాజు పాదపద్మనకరి సమస్త సాధుగురు వైష్ణవ తథా పుస్తకరి ఆజే ఆమె ఈ సప్తాహ భగవద్గీత ఉపరి కథా కవివా ଆମର ସନ୍ଦୀପନ ପୁନୀ ପ୍ରଭୁଙ୍କର ଅନୁରୋଧ କ୍ରମେ ଆମେ ଏଇ ସମସ୍ତ ଭଗବତ ଗୀତାକୁ ସାତ ଦିନରେ କହିବା ପାଇଁ ସଂକଳ୍ପ ନେଇଛୁ। ତେଣୁ ଭଗବତ ଗୀତା ଭଗବାନଙ୍କର ମୁଖ ନିଶ୍ଚିତ ବାଣୀ ଏବଂ ବିଶେଷ ଭାବରେ ଭଗବତ ଗୀତା ଭାଗବତ ବର୍ଣ୍ଣନା କରାଯାଇଛି। ଭଗବତ ଗୀତା ଯେଉଁ ରହିଛନ୍ତି ଯେଉଁମାନେ ଟିକେ ଉନ୍ନତ ନୁହନ୍ତି ସେମାନେ ଏ ବେଦ ଇତ୍ୟାଦିର ବେଦ ଉପନିଷଦ ଏସବୁ ପ୍ରବେଶ କରିପାରିବେ ନାହିଁ। ସ୍ତ୍ରୀ ଶୂଦ୍ର ବନ୍ଧୁନା ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁନା ତ୍ରୈନ ସୁଗୋଚରା ଇତି ଭାରତ ମାଖ୍ୟାନମ କୃପା ପୁନଃ କୃତମ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ ବେଦ ଉପନିଷଦ ଇତ୍ୟାଦି ସବୁ ରଚନା କଲେ ପୁରାଣ ଇତ୍ୟାଦି କିନ୍ତୁ ଯେଉଁମାନେ ଉନ୍ନତ ନୁହନ୍ତି ସେମାନେ ଏହି ଉପନିଷଦ ବା ବେଦ ଏସବୁରେ ପ୍ରବେଶ କରିପାରିବେ ନାହିଁ। ତେଣୁ ତାଙ୍କ ପାଇଁ ମହାଭାରତ ରଚନା କଲେ। ତେଣୁ ମହାଭାରତର 25 ରୁ 42 18ଟି ପର୍ବ ରହିଛନ୍ତି। 18ଟି ପର୍ବରୁ ଭୀଷ୍ମ ପର୍ବର 25 ରୁ 42 18ଟି ଅଧ୍ୟାୟରେ ଏ ଭଗବତ ଗୀତା ବର୍ଣ୍ଣନା କରାଯାଇଛି 18ଟି ଅଧ୍ୟାୟ। ତେଣୁ ଏ ଭଗବତ ଗୀତାର ମହାତ୍ମା ବହୁତ ରହିଛନ୍ତି। କୁହାଯାଇଛି ଏକ ଶାସ୍ତ୍ର ଦେବପୁତ୍ର ଗୀତ ଏକ ଦେବ ଦେବପୁତ୍ର ହେବ ଏକ ମନ୍ତ୍ର ତସ ନାମାନ ଜାଣି କର୍ମ କି ଏକ ତସ ଦେବସ ସେବା। ବହୁତ ମହାତ୍ମା ରହିଛନ୍ତି ଗୀତାଙ୍କର। ଯାହା ସ୍ୱୟଂ ପଦ୍ମନାମସ୍ୟ ମୁଖ ପଦ୍ମା ଦୁନିଶୁତମ ଗୀତା ଅଙ୍ଗ ଦକୃତ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ଏ ଭଗବତ ଗୀତା ଭଗବାନଙ୍କର ଗୀତ ଭଗବାନଙ୍କ ମୁଖ ନିଶୁଦ୍ଧ ବାଣୀ। ଆମେ ସକାଳେ ପ୍ରଭୁ କହୁଛନ୍ତି ଭଗବାନଙ୍କ ବିଷୟରେ ସେଇ ଭଗବାନ ଯେଉଁ ଗୀତ ଗାନ କରିଥିଲେ ସେଇ ଗୀତକୁ ଆମେ କହୁଛେ ଭଗବାନଙ୍କ ଗୀତ ଭଗବତ ଗୀତା। ଯାହା ସ୍ୱୟଂ ପଦ୍ମନାମ ଭଗବାନ ସେଇ ଭଗବାନଙ୍କର ମୁଖ ପଦ୍ମରୁ ଏଇ ଭଗବତ ଗୀତା ଆସିଛନ୍ତି। ମୁଖ ଯାହା ସ୍ୱୟଂ ପଦ୍ମନାମସ ମୁଖ ପଦ୍ମାଶୁଦ୍ଧମ ଗୀତା ଗଙ୍ଗୋଦ ଇଏ ଗୀତା ରୂପକ ଗଙ୍ଗା ଏଇଟାକୁ ଯେଉଁମାନେ ପାଳନ କରିବେ ତାଙ୍କର ପୁନର୍ଜନ୍ମ ହେବ ନାହିଁ। ଏବଂ ଶଙ୍କରାଚାର୍ଯ୍ୟ ମଧ୍ୟ ସେ କଥା କହିଛନ୍ତି ଭଗବତ ଗୀତା କିଞ୍ଚିତ ଅଧିଷ୍ଠା ଗଙ୍ଗା ଜଳ ଲବ ଫଣିକା ପିତା ସକୃଦ ପିଏ ନା ମୋରାର ମୂର୍ଚ୍ଛା ପିଏ ତୀର୍ଥ ଚର୍ଚ୍ଚା। ଭଗବତ ଗୀତା କିଞ୍ଚିତ ଜଣେ ଯଦି ଅଧ୍ୟୟନ କରିଛନ୍ତି ଏବଂ ଗଙ୍ଗା ଜଳ କିଞ୍ଚିତ ପାନ କରିଛନ୍ତି ତାହେଲେ ଯମରାଜ ତାଙ୍କର ଚର୍ଚ୍ଚା କରିବେ ନାହିଁ। ପ୍ରଭୁପାଦ ମହାରାଜ ମଧ୍ୟ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଉକ୍ତିକୁ ଉଦ୍ଧାର କରିଛନ୍ତି। ଭାଗବତ ଶ୍ଳୋକ ଅଛନ୍ତି ଅଛନ୍ତି ଏଇଟା କେଉଁ ଅଛନ୍ତି ସେ ଶ୍ଳୋକ ମାର୍ଗନ୍ତି ଯେତେ ତୃତୀୟ ସ୍କନ୍ଧରେ ଅଛନ୍ତି ଏ ଶ୍ଳୋକଟି। ତେଣୁ ଏହି ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ ମଧ୍ୟ କଥା କହିଛନ୍ତି ଶଙ୍କରାଚାର୍ଯ୍ୟଙ୍କ କଥାକୁ ଉଦ୍ଧାର କରିଛନ୍ତି। ଯାହା ବି ହଉ ଗୀତା ମହାତ୍ମା ଅନେକ ରହିଛି। ଆମେ ସାତ ଦିନରେ ସଂକ୍ଷେପରେ ସମଗ୍ର ଭଗବତ ଗୀତାକୁ କହିବା ପାଇଁ ସଂକଳ୍ପ ନେଇଛୁ। ତେଣୁ ଏ ଗୀତା ଯେଉଁ ଆରମ୍ଭ ହେଉଛନ୍ତି କିଭଳି ମହାଭାରତ ଯୁଦ୍ଧ ଆରମ୍ଭ ହେବ ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ଦୁଇପଟେ ପାଣ୍ଡବମାନଙ୍କର ସୈନ୍ୟମାନେ ଏବଂ ଗୋଟେ ପଟେ ପାଣ୍ଡବମାନଙ୍କର ସୈନ୍ୟମାନେ ଗୋଟେ ପଟେ କୌରବମାନଙ୍କର ସୈନ୍ୟମାନେ ରହିଛନ୍ତି। पांडव मान सैन्य संख्या होती सात अक्षणी सैन्य एवं कौरव मान पाखे एगार अक्षणी सैन्य रही प्रभुपाद महाराज गोटे अक्षणी वर्णना कर दुई लक्ष अठर हजार सात शह पदातिक हस्ती हस्तारोही हस्तिरोही गजारोही भाव अश्वारोही सब मिसिकी रथारोही एमती दुई लक्ष अठर हजार सात शह सैन्य गोटे अक्षणी रही तेणु एति सैन्य रही महाभारत युद्ध रे युद्ध आरंभ हे तेणु एक कथा प्रश्न पचार धृतराष्ट्र महाराज हस्तिनापुर महाभारत युद्ध आरंभ पूर्व व्यासदेव आसिक व्यासदेव पुत्र होती धृतराष्ट्र धृतराष्ट्र कहले मुझे चक्षुदान करी सी कह ना प्रभु पिताश्री मु चक्षु नहीं कौन करी पिला मान को आमर निजर जन मान मृत्यु को मुझे देखी कौन आम सचिव को दे दिंतु ये कि हूँ संजय तेणु संजय दिव्य चक्षु प्राप्त होते भगवद गीता अंतिम से क्या कह व्यास प्रसाद सुतवा व्यास कृपार से भगवान कथा को शुणिले एवं देखिले मत से दृश्य को देखिले टेलीविजन भि देखिले तेणु यह भाव में महाभारत आरंभ होती भगवद गीता भीष्म पर्वर पचिश अध्याय आरंभ होती प्रथम श्लोक कह धर्म क्षेत्रे कुरुक्षेत्रे समवेता युधिष्ठिरा माम का पांडवाश्चैव किम कुर्वत संजय धर्म क्षेत्र प्रसिद्ध कुरुक्षेत्र होती धर्म क्षेत्र कारण कुरु जे राजा जे भगवान जदू के वंशर आसती भगवान कृष्ण वंश पूर्वधर सीए सी पूर्व वंशधर सीए बहुत तपस्या करुक्षेत्र से धर्म क्षेत्र रही धर्म क्षेत्र कुरुक्षेत्र समवेद युद्धसभा युद्ध करने समस्त समवेद होती माम का पांडवा सैव धृतराष्ट्र कौन मोर पुत्र मैने पांडुकर पुत्र मैने से सब एकत्र कौन कले मत कह यही भाव में जो कौन तेणु संजय से सब दर्शन करी से कथा कौन जहाँ सब देखुं से रिले कर भगवान कथा से डायरेक्ट शुणु भगवान जहाँ कहले से निजे भगवान जहाँ स्वयं पद्म से लास्ट कहे संजय कहे व्यास कौन स्वयं कथा तो स्वयं भगवान निजे कौन भगवान कथा से डायरेक्ट शुणु भगवान जो वचनामृत भगवान जो कंठ स्वर से सब शुणुंत से निजे एवं रूप को दर्शन किंतु आमे करमें माध्यम शुणुचे संजय माध्यम से भगवान कथा शुणुचे एवं रूप को मध्य वर्णना कराई मनस्क्र देखिपर से रूप को यही भाव सब वर्णना कराई तेणु ये जो प्रश्न पचारे से संजय कहवाप आरंभ कले से कौन दुष्टवाद पांडवानिक व्यूढ़ दुर्योधन सदा आचार्य उपसंगम्य राजा वचन अब्रवीत तेणु जिते बड़े यही भाव कौन दुईपटे सैन्य मैंने रही जाती वज्र व्यूह बोली कह जा पांडव मान व्यूह जो थिला पांडव मान सेनापति थे धृष्टद्युम्न जे कि द्रुपद पुत्र द्रुपद पुत्र से जो से अठर दिन काल सी सेनापति रही थे कौरव मान जो सेनापति से गोटेपर गोटेपर चेंज होते प्रथम दस दिन भीष्म थिले तापर आसले द्रोण आसले पांच दिन तापर दुई दिन आसले कर्ण तापर गोटे दिन शैल यही भाव गोटेपर गोटे परिवर्तित होते कि पांडव मान सेनापति जड़े थे तेणु से जो व्यूह रचना करते से व्यूहर नाम हूँ वज्र व्यूह से व्यूह को देखिकी धृतराष्ट्र पुत्र दुर्योधन एत भय करे तेणु से दुष्टवाद पांडवानिक व्यूढ़ दुर्योधन सदा तर व्यूढ़ को देखिकी दुर्योधन आचार्य कहे द्रोणाचार्य गुरु शिक्षा गुरु से सब शिक्षा देते धनुर्विद्या शिक्षा देते ଏସବୁ ଶିକ୍ଷା କରିଥିଲେ ତାଙ୍କଠାରୁ ଅସ୍ତ୍ରବିଦ୍ୟା, ତାଙ୍କ ପାଖକୁ ଯାଇକରି ଏଇଭଳି ଭାବରେ କହିଲେ ଅଜାବଚନ ଭବ୍ୟବିତ୍ ପଶ୍ୟତାଂ ପାଣ୍ଡୁପୁତ୍ରାଣ ଆଚାର୍ଯ୍ୟ ମହତିଂ ଚମୁ ବିଢ଼ ଦ୍ରୁପଦ ପୁତ୍ରାଣ ତବ ଶିଷ୍ୟଣ ଧୀମତା। ଇଏ ମହାଭାରତ ଏଇ ଯେଉଁ ଧର୍ମକ୍ଷେତ୍ର ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଧୃତରାଷ୍ଟ୍ର ପୁତ୍ର ଯେଉଁ ଦୁର୍ଯ୍ୟୋଧନ, ସେ ଯାଇ ଗୁରୁଦେବଙ୍କୁ ତାଙ୍କୁ ଗାଳି କରିବା ଆରମ୍ଭ କରିଛନ୍ତି। ଯେଉଁ କହିଲେ ପଶ୍ୟତାଂ ପାଣ୍ଡୁପୁତ୍ରାଣ, ହେ ଗୁରୁଦେବ ଏ ପାଣ୍ଡୁପୁତ୍ରମାନଙ୍କୁ ଦେଖିବା ହୁଅନ୍ତୁ, ଆଚାର୍ଯ୍ୟ ମହତି ଚମୁ ଏ ଯେଉଁ ମହତି ସବୁ ସୈନ୍ୟ ମାନେ ସବୁ ରହିଛନ୍ତି ଏବଂ ବିଶେଷ ଭାବରେ ଯେଉଁ ବିଢ଼ ରଚନା କରିଛନ୍ତି ଏଇଟାକୁ ଆପଣ ଦେଖିବା ହୁଅନ୍ତୁ। କ'ଣ ବିଢ଼ ଦ୍ରୁପଦ ପୁତ୍ର ତମ ଶିଷ୍ୟ ଧୀମତା, ସେ ଆପଣଙ୍କର ଶିଷ୍ୟ ଧୀମତା, ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଧୀମତା କହିବା ଉଦ୍ଦେଶ୍ୟ ହେଉଛି ଆପଣଙ୍କର ବୁଦ୍ଧି ନାହିଁ। ଆପଣ ଜାଣିଛନ୍ତି ଏ ଦ୍ରୁପଦଙ୍କ ପୁତ୍ର ଦୁଷ୍ଟଦ୍ରୋଣ ସେ ଯେଉଁ ଶିଖିଲେ, ସେ ଅସ୍ତ୍ର ଶିକ୍ଷା କଲେ, ଆପଣଙ୍କୁ ହତ୍ୟା କରିବା ପାଇଁ ସେ ଜନ୍ମ ନେଇଛନ୍ତି। ଦ୍ରୁପଦ ଏସବୁ କଥା ସବୁ ରହିଛି, ତେଣୁ ସିଏ ଯଜ୍ଞରୁ ବାହାରିଛନ୍ତି, ଦ୍ରୁପଦଙ୍କର ପୁତ୍ର ରୂପରେ ଆସିଛନ୍ତି, ଯେଉଁ ଦ୍ରୌପଦୀ ଏବଂ ଦୁଷ୍ଟଦ୍ରୋଣ ଏ ଦୁଇ ଜଣ ଯାକ ଆସିଛନ୍ତି ଏବଂ ଦୁଷ୍ଟଦ୍ରୋଣଙ୍କର ଉଦ୍ଦେଶ୍ୟ ହେଉଛି ଦ୍ରୋଣଙ୍କୁ ହତ୍ୟା କରିବେ ଦୁଷ୍ଟଦ୍ରୋଣ, କିନ୍ତୁ ତଥାପି ଜାଣିକରି କିନ୍ତୁ ସେ ତାକୁ ଶିକ୍ଷା ଦେଲେ। ତାର କହିବାର ଉଦ୍ଦେଶ୍ୟ ଥିଲା ଆପଣଙ୍କର ଶିଷ୍ୟ ହେଉଛନ୍ତି ବହୁତ ବୁଦ୍ଧିମାନ, ଆପଣଙ୍କର ବୁଦ୍ଧି ନାହିଁ, ନହେଲେ ଆପଣ ତାଙ୍କୁ ଶିକ୍ଷା ଦେଇଥାନ୍ତେ। ଏଇଭଳି ଭାବରେ କହିକରି ତାଙ୍କୁ କହିଲେ ଯେ ଏମିତି ସେ ପାଣ୍ଡବମାନଙ୍କ ବିଷୟରେ ସବୁ କହିଲେ, ଦେଖନ୍ତୁ ଏମାନେ ସବୁ ଅତ୍ରସୁରାମେ ସ୍ୱାସା ଭୀମାର୍ଜୁନ ସମାଧି ଯୁଯୋଧାନ ବିରାଟ ଦ୍ରୁପଦସ୍ୟ ମହାରଥା, ଏଇଭଳି ସେମାନଙ୍କର ମୁଖ୍ୟ ମୁଖ୍ୟ କେତେଜଣଙ୍କର ନାମ ସବୁ କହିଲେ, ଅତ୍ରସୁରା ମହେଶ୍ୱାସା ଭୀମ ଅର୍ଜୁନ ସମାଧି ଏମାନଙ୍କ ସବୁ ନାମ ନେଲେ। ଏଇଭଳି ଭାବରେ କହିକରି ତାପରେ ନିଜ ସୈନ୍ୟମାନଙ୍କ ବିଷୟ ମଧ୍ୟ କହୁଛନ୍ତି, ଅସ୍ମାକଂ ତୁ ବିଶିଷ୍ଟା ଯେ ତା ନିବୋଧ ଦ୍ୱିଜୋତ୍ତମ ନାୟିକା ମମ ସୈନ୍ୟ ସେ ସଂଜ୍ଞାର୍ଥା ତା ରବିମିତେ, ଆମର ସୈନ୍ୟମାନଙ୍କ ବିଷୟରେ ମୁଁ ସଂକ୍ଷେପରେ କହିବି। ଭଗବାନ ଭୀଷ୍ମସ୍ କର୍ଣ୍ଣସ୍ ଆପଣ ନିଜେ ଏବଂ ଭୀଷ୍ମ କର୍ଣ୍ଣ ଇତ୍ୟାଦି ଏମାନେ ସବୁ ଆହୁରି ମଧ୍ୟ ବହୁତ ସୁର ଅଛନ୍ତି, କ'ଣ ବୀରମାନେ ଅଛନ୍ତି, କିନ୍ତୁ ମଦର୍ଥ ତ୍ୟକ୍ତ ଦେହିକା ମୋ ପାଇଁ ସେମାନେ ଶରୀର ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏଇଥିରୁ ସରସ୍ୱତୀଦେବୀ ତାଙ୍କ ମୁଖରୁ ଏଇ କଥାକୁ ବାହାର କରୁଛନ୍ତି, ତାଙ୍କର ଭାବି ପରାଜୟ ମୋ ପାଇଁ ସେମାନେ ଶରୀର ତ୍ୟାଗ କରିବା ପାଇଁ ବସିଛନ୍ତି ମାନେ ଭାବି ପରାଜୟ ତାଙ୍କର ହେବ, ଏଥିରୁ ଜଣାପଡ଼ୁଥିଲା। ତେଣୁ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ତାଙ୍କର ଭୟ ଦେଖିକରି ଭୀଷ୍ମଦେବ କ'ଣ କଲେ ନା ଶଙ୍ଖନାଦ କଲେ। ଭୀଷ୍ମଦେବ କହିଲେ ଯେ ତସ୍ୟ ସଞ୍ଜୟ ନୟନ ହର୍ଷଂ ପୂର୍ବ ବୁଦ୍ଧ ପିତାମହ ସିଂହନାଦ ବିନୋଦଚି ଶଙ୍ଖ ଗର୍ଭ ପ୍ରଥାପମା, ତାଙ୍କର ସୁଖ ପ୍ରଦାନ କରିବା ପାଇଁ ଭୀଷଣ ଶଙ୍ଖନାଦ କଲେ। ତଥା ଶଙ୍କଶ୍ଚ ଭର୍ଯ୍ୟଶ ପ୍ରଣବାହନ ଗୁମୁଖ ସହସାଭିନନ୍ଦ ସଶବ୍ଦ ତୁମୂଳ ଭବେତ, ଶଙ୍ଖ ଯେଉଁ ନାଦ କଲେ ଶଙ୍ଖନାଦ ବିରାଟ ଶବ୍ଦ ହେଲା, ଖାଲି ଏତିକି କୁହାଗଲା, ଆଉ କିଛି କୁହାଗଲା ନାହିଁ। କିନ୍ତୁ ଏମାନେ ଯେତେବେଳେ ଶଙ୍ଖନାଦ କରିସାରିଲେ ତାପରେ ଅର୍ଜୁନଙ୍କ ପକ୍ଷ ଶଙ୍ଖନାଦ ତତଶ୍ୱେତ ହୈର୍ଯ୍ୟୁକ୍ତ ମହତି ସନ୍ଦେହ ସ୍ଥିତ ମାଧବ ପାଣ୍ଡବ ଶୈବ ଦିବ୍ୟ ସଖ ପଦକୁ, ତାପରେ ତତଶ୍ୱେତ ହୈର୍ଯ୍ୟୁକ୍ତ ସେହି ସମୟରେ ପ୍ରଥମେ କୌରମାନଙ୍କର ଶଙ୍ଖ ନାଦ ଭୀଷ୍ମ ନାଦ କଲେ, ଅନ୍ୟମାନେ ସବୁ ନାଦ କଲେ ଶୁଣି, ତାପରେ ପାଣ୍ଡବ ପକ୍ଷରୁ ଶଙ୍ଖ ନାଦ ହେଲା। ସେତେବେଳେ ଶ୍ୱେତ ହୈର୍ଯ୍ୟୁକ୍ତ ଯେଉଁ ଘୋଡ଼ା ରହିଛନ୍ତି ଅର୍ଜୁନଙ୍କର ଯେଉଁ ରଥର ଘୋଡ଼ା ହେଉଛନ୍ତି ଶ୍ୱେତବର୍ଣ୍ଣ ବା ଧଳାବର୍ଣ୍ଣ, ସେ ହୈର୍ଯ୍ୟୁକ୍ତି ମହତି ସନ୍ଦେହ ବହୁତ ମହତ ସେ ଯେଉଁ ରଥ ଏଇଟା ଅଗ୍ନିଦେବ ଦେଇଥିଲେ ତାଙ୍କୁ, ଏଇଟା ବର୍ଣ୍ଣନା କରାଯାଇଛି ମହାଭାରତରେ। ତେଣୁ ଏହି ମହାନ ଏହି କପିଧ୍ୱଜ ତାଙ୍କର ଧ୍ୱଜଙ୍କର ନାମ ହେଉଛି କପି, ହନୁମାନ ସେଠି ରହିଛନ୍ତି, ଏଠି ମଧ୍ୟ ହନୁମାନ ରହିଛନ୍ତି, ସେଠି ମଧ୍ୟ ଥିଲେ ହନୁମାନ, ତେଣୁ କପିଧ୍ୱଜ, ତେଣୁ ଏହିଭଳି ଭାବରେ ତାଙ୍କର ଯେଉଁ ଶଙ୍ଖ ନାଦ ହେଲା ସେ ଶଙ୍ଖକୁ ଦିବ୍ୟ ଶଙ୍ଖ ବୋଲି କୁହାଯାଉଛି। ପାଞ୍ଚ ଜନ୍ୟ ହିଷିକେଶ ଦେବଦତ୍ତଂ ଧନଞ୍ଜୟ ପୌଣ୍ଡ୍ରନ୍ ଗଦ୍ଭ ମହାଶଙ୍ଖ ଭୀମକର୍ମ ମୁକୋଦର ଭଗବାନ। ଏମାନେ ସବୁ ଦିବ୍ୟ ଦିବ୍ୟ ଓ ଶଙ୍ଖ ଓ ପ୍ରଧନବତୁ ସବୁ ଦିବ୍ୟ ଶଙ୍ଖ ଭଗବାନ। ଶଙ୍ଖର ନାମ ହେଉଛି ପାଞ୍ଚ ଜନ୍ୟ ଏବଂ ଅର୍ଜୁନଙ୍କର ଶଙ୍ଖର ନାମ ହେଉଛି ଦେବଦତ୍ତ ଏବଂ ପୌଣ୍ଡ୍ର ଭୀମଙ୍କର ଶଙ୍ଖର ନାମ ହେଉଛି ପୌଣ୍ଡ୍ର ଏବଂ ଏହିଭଳି ଭାବରେ କ'ଣ ମେଘ ଯେଉଁ ରହିଛି ଅନନ୍ତ ବିଜୟ ରାଜା କୁନ୍ତିପୁତ୍ର ଯୁଧିଷ୍ଠିରଙ୍କର ଶଙ୍ଖର ନାମ ହେଉଛି ଅନନ୍ତ ବିଜୟ। ଏହିଭଳି ଭାବରେ ସମସ୍ତଙ୍କ ନାମ ସବୁ ରହିଛି ଦିବ୍ୟ ଶଙ୍ଖ ବୋଲି କୁହାଯାଉଛି। ଏହି ଶଙ୍ଖ ଯେତେବେଳେ ନାଦ ହେଲା ସେତେବେଳେ କୁହାଯାଉଛି ସର୍ବୋଷଧାର୍ଥର ଅଷ୍ଟ୍ରାଣଂ ହୃଦୟାନି ବେଦାରାୟ ନଭଷ୍ଟ ପୃଥିବୀ ସ୍ଥାଇବ ତୁମୂଳ ବେନୁନାଦୟନ। ସେ ଯେଉଁ ନା ଘୋଷ ଶଙ୍ଖ ନାଦ କଲେ ଇଏ ଶଙ୍ଖ ଯେଉଁ ନାଦ ହେଲା ସେଇଟା ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ ଆପଣଙ୍କ ପୁତ୍ରମାନଙ୍କର ହୃଦୟ ବିଦାରଣ ହୋଇଗଲା, ହୃଦୟ ବିଦାରଣ ହୋଇଗଲା। ଏମିତିକି ଆମ ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି କେତେଜଣ ସବୁ ଏକ ଦୁଇ ସବୁ କରିପକାଇଲେ ସେ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଖାଲି ଶଙ୍ଖ ନାଦରେ। ତେଣୁ ଯାହା ହଉ ଅଥ ବ୍ୟବସ୍ଥିତା ଦୃଷ୍ଟା ଧାତରାଷ୍ଟ୍ରଙ୍କ କପି ଧ୍ୱଜ ପ୍ରଭୃତି ସଂସ୍ଥ ସମ୍ପାଦ ଧନୁରୁଦ୍ଧ ପାଣ୍ଡବ। ତେଣୁ ଅର୍ଜୁନ ତାପରେ ଯେତେବେଳେ ସମସ୍ତେ ସ୍ଥିର ହେଲେ ସେତେବେଳେ ଧନୁ ଧରିକି ଉଦ୍ୟମ କଲେ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ, ତାଙ୍କର ଉତ୍ସାହ ଆସିଲା ଯୁଦ୍ଧ କରିବା ପାଇଁ। କିନ୍ତୁ ଭଗବାନ ଚାହୁଁନଥିଲେ ଅର୍ଜୁନ ଯୁଦ୍ଧ କରିବା ପାଇଁ, ତେଣୁ ଭଗବାନ ଏଭଳି ବ୍ୟବସ୍ଥା କଲେ ଅର୍ଜୁନଙ୍କ ମନରେ ବିଷାଦ ଦେଇଦେଲେ। ଅର୍ଜୁନ ଯୁଦ୍ଧ କରିବା ପୂର୍ବରୁ ଚାହିଁଲେ ପ୍ରଭୁ ସୈନ୍ୟର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କର ମଧ୍ୟରେ ଆମର ରଥକୁ ସ୍ଥାପନ କରନ୍ତୁ, ଯାହାଫଳରେ ମୁଁ ଦେଖିବି କାହା ସହିତ ମୁଁ ଯୁଦ୍ଧ କରିବି, କିଭଳି ଯୁଦ୍ଧ ନୀତି ଅବଲମ୍ବନ କରିବି, ଏସବୁ କହିବା ପାଇଁ ଭଗବାନଙ୍କୁ କହିଥିଲେ। ଭଗବାନ ମଧ୍ୟ ନେଇଗଲେ। ଭୀଷ୍ମ ଦ୍ରୋଣ ପ୍ରମୁଖ ତ ସର୍ବ ଏବେ ମହାରଥା, ଭୀଷ୍ମ ଦ୍ରୋଣ ଏମାନେ ସବୁ ରହିଛନ୍ତି ଯେଉଁ ରହିଛନ୍ତି ପାଣ୍ଡବ କୌରବମାନ ପକ୍ଷରେ, ତାଙ୍କରି ସାମ୍ନାରେ ରଖିଲେ ରଥକୁ ଏବଂ ଉବାଚ ପାର୍ଥ ପଶିତ ସମବେତାନ କୁରୁନୀତି। ଏ ପାର୍ଥ ଦେଖ କୌରବମାନେ ଏଠି ଉପସ୍ଥିତ ଅଛନ୍ତି, ଏ କହିବାର ଉଦ୍ଦେଶ୍ୟ ଥିଲା। ଆଚାର୍ଯ୍ୟମାନେ କହନ୍ତି ଭଗବାନ ଆଙ୍ଗୁଠି ଦେଖେଇକି ଯେତେବେଳେ କହିଲେ ସେତେବେଳେ ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା, ଯେଉଁ ତାଙ୍କର ବହୁତ ଯୁଦ୍ଧର ଉତ୍ସାହ ଥିଲା ସେ ଉତ୍ସାହ ଚାଲିଗଲା, ବିଷାଦ ଆସିଗଲା। ସେ କହିଲେ ଦୃଷ୍ଟି ଏବଂ ସ୍ୱଜନମ କୃଷ୍ଣମ ଯୁଜୁଷୁ ସମ୍ପସ୍ତମ ସିଦ୍ଧନ୍ତି ମମ ଗାତ୍ରାଣୀ ମୁଖଂ ଚ ପରିଶିଷ୍ୟତି। ପ୍ରଭୁ ମୁଁ ସବୁ ଦେଖୁଛି କିନ୍ତୁ ଏଠି ଦେଖିକିରି ମୋର ସବୁ ଶରୀର ଜଳିବା ପାଇଁ ଆରମ୍ଭ କରୁଛି, ତେଣୁ ମୁଁ ଜାଣିପାରୁନାହିଁ କେମିତି ଏଥିରେ ମଙ୍ଗଳ ହେବ ଆମର, ମୁଁ ସବୁ ବିପରୀତ ଆନି କେସ୍ତମି ସବୁ ବିପରୀତ ଜିନିଷ ଦେଖୁଛି, ଏଇଟା କାହାର ମଙ୍ଗଳ ହେବ ନାହିଁ, ବରଂ ଅଧର୍ମ ଆମେ କରିବା। ଏହିଭଳି ଭାବରେ ଭଗବାନଙ୍କୁ ବହୁତ ପ୍ରକାର ଯୁକ୍ତି ଦେଲେ, ଯେଉଁ ସବୁ ସବୁ ଯୁକ୍ତି ଦେଲେ ଭଗବାନ ତାକୁ ପରେ ସବୁ ଖଣ୍ଡନ କରି ଭଗବାନଙ୍କ ଯେତେବେଳେ ଶରଣ ଯିବେ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେତେବେଳେ କହୁଛନ୍ତି ମମ ସିଦ୍ଧନ୍ତି ମମ ଗାତ୍ରାଣୀ ବେପତୁଷ ଶରୀର ମେ, ତାଙ୍କ ଶରୀର ଥରିବା ପାଇଁ ଆରମ୍ଭ କରୁଛି, କମ୍ପନ ଆରମ୍ଭ ହେଉଛି, ତେଣୁ ତାକୁ ଭଗବାନ କହିବେ କାହିଁକି ତୁମର ସେସବୁ ଆସୁଛି, ସ୍ୱଧର୍ମ ଚାପେକ୍ଷ ନ ବିକମ୍ପି ତୁମର ଅଛି। ଦ୍ୱିତୀୟ ଅଧ୍ୟାୟରେ କହିବେ ଭଗବାନ ସାଂଖ୍ୟ ଯୋଗ ଦ୍ୱିତୀୟ ଅଧ୍ୟାୟ, ପ୍ରଥମ ଅଧ୍ୟାୟ ହେଉଛି ଅର୍ଜୁନ ବିଷାଦ ଯୋଗ। ତେଣୁ ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ ଭଗବାନଙ୍କୁ କହିବେ ଦେଖ ଯେଉଁମାନେ କ୍ଷତ୍ରିୟ ସେମାନେ ତାଙ୍କର ସ୍ୱଧର୍ମକୁ ଦେଖିକିରି ସ୍ୱଧର୍ମ ବିଚାର ନ ବିକନ୍ତି, ତାଙ୍କର କିଛି କୌଣସି କମ୍ପା ଆସିବ ନାହିଁ, ବ୍ୟସ୍ତ ହେବେ ନାହିଁ, ଯୁଦ୍ଧ କରିବେ ସେମାନେ ସ୍ଥିର ଭାବରେ ଯୁଦ୍ଧ କରିବେ। ତେଣୁ ଅର୍ଜୁନ ଯେଉଁ କହିଲେ ନ ଚ ଶ୍ରେୟ ଅନୁପସ୍ୟାମି, ମୁଁ କୌଣସି ଯୁଦ୍ଧରେ ଶ୍ରେୟ ଦେଖିପାରୁନାହିଁ। ଭଗବାନ ଦ୍ୱିତୀୟ ଅଧ୍ୟାୟରେ କହିବେ ସେଇଟା ଧର୍ମ୍ୟା ଯୁଦ୍ଧା ଶ୍ରେୟ ଅନ୍ୟ କ୍ଷେତ୍ର ସେ ନ ବିନ୍ଦେ, କ୍ଷତ୍ରିୟଙ୍କର ଏ ଯୁଦ୍ଧରୁ ଯୁଦ୍ଧଟା ହିଁ ଶ୍ରେୟ ପ୍ରାପ୍ତ ହେବେ, ତାଠୁ ଅନ୍ୟ କିଛି ଅଧିକ ଶ୍ରେୟ ତାଙ୍କ ସେମାନେ ଦେଖିପାରିବେ ନାହିଁ। ଯାହା ସବୁ ଅର୍ଜୁନ କହିଲେ ଭଗବାନ ସବୁ ଖଣ୍ଡନ କରିଛନ୍ତି। ତେଣୁ ସେ କହିଲେ ଏତା ନା ହାତ ବି ଇଚ୍ଛା ଆମି ନ ତ ବି ମଧୁସୂଦନ, ଏ ମଧୁସୂଦନ ମୁଁ ଏମାନଙ୍କୁ ହତ୍ୟା କରିବା ପାଇଁ ଚାହୁଁନାହିଁ, ସେମାନେ ମୋତେ ହତ୍ୟା କରିଦେଲେ ମଧ୍ୟ ମୁଁ ହତ୍ୟା କରିବା ପାଇଁ ଚାହୁଁନାହିଁ। ତେଣୁ ଭଗବାନ ତାର ଉତ୍ତରରେ କହିବେ ଦ୍ୱିତୀୟ ଅଧ୍ୟାୟ 32 ଶ୍ଳୋକରେ ଯେ ଜୟନମ୍ ବ୍ୟତି, ଦ୍ୱିତୀୟ ଅଧ୍ୟାୟ 19 ଶ୍ଳୋକରେ ଜୟନମ୍ ବ୍ୟତି ଅନ୍ତାରମ୍ ଜଶ୍ଚନ ମନ୍ୟତ ହତମ ଉଭୌତ ନ ବିଜାନତେ ନହନ୍ତି ନହନ୍ୟତେ ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ। ସେ କହିବେ ଭଗବାନ କହିବେ ଯେଉଁମାନେ ପ୍ରକୃତରେ ଜାଣନ୍ତି ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଶରୀର ସମ୍ବନ୍ଧୀୟ ଚିନ୍ତା କରନ୍ତି ନାହିଁ। ଯେଉଁମାନେ ଭାବନ୍ତି ଇଏ ହେଉଛି ମୋତେ ହତ୍ୟା କଲେ, ମୁଁ ତାକୁ ହତ୍ୟା କଲି, ଏସବୁ ଭାବନ୍ତି ଜୟ ଏନ ଗତି ହନ୍ତରମ ଜଶ୍ଚନ ମନ୍ୟତ ହତମ ଉଭୌତ ନ ବିଜାନିତ, ଦୁଇ ଜଣ ଯାକ ଅଜ୍ଞାନ ଭିତରେ ଅଛନ୍ତି, ନାଇଁ ହନ୍ତି ନ ହନ୍ୟତି, କେହି କାହାକୁ ହତ୍ୟା କରୁନାହିଁ କି ହତ ହେଉନାହିଁ। ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦେବ ଭଗବାନ ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟ ଯୋଗ, ପ୍ରଥମେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦେଉଛନ୍ତି, ତାପରେ ଶରୀର ସମ୍ବନ୍ଧୀୟ ଜ୍ଞାନ ଦେବେ, ତାପରେ ଭକ୍ତି ଯୋଗ ବିଷୟରେ କହିବେ। ସାଂଖ୍ୟ ଯୋଗରେ 3 କଥା ରହିଛି, 72 ଶ୍ଳୋକରେ ବର୍ଣ୍ଣନା କରାଯିବ ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଅର୍ଜୁନ ଯେତେବେଳେ କହୁଛନ୍ତି ପ୍ରଭୁ ଏଇ ଯେଉଁ ଯୁଦ୍ଧ ହେଲେ ସ୍ୱଜନଂ ହିଁ କଥଂ ହିତ୍ୱା ସୁଖିନ ସାହୁ ମହାଦେବ, ଏ ପ୍ରଭୁ ହେ ମାଧବ ଆମର ନିଜ ଜନକୁ ହତ୍ୟା କଲେ ଆମେ କେମିତି ସୁଖୀ ହେଇପାରିବା କ'ଣ? ତେଣୁ ଭଗବାନ ତାର ଉତ୍ତର ଦେବେ ଦ୍ୱିତୀୟ ଅଧ୍ୟାୟ 32 ଶ୍ଳୋକରେ ଏବେ ଯଦୃଚ୍ଛା ଚୋପନ୍ନ ସ୍ୱର୍ଗଦ୍ୱାର ମୋ ପାବୃତମ ସୁଖୀନ କ୍ଷେତ୍ର ପାର୍ଥ ଲବନ୍ଦେ ଯୁଦ୍ଧ ମିଦ୍ରିସିନ, କ୍ଷେତ୍ରମାନ ପାଖରେ ଯେତେବେଳେ ତାଙ୍କ ଯୁଦ୍ଧ ଆସିଯିବ ସେମାନେ ବହୁତ ଆନନ୍ଦିତ ହେବେ। ଯଦୃଚ୍ଛା ସ୍ୱର୍ଗଦ୍ୱାର ତାଙ୍କ ପାଇଁ ସେମାନେ ଦେଖିବେ ସ୍ୱର୍ଗ ତାଙ୍କ ଦ୍ୱାରା ଖୋଲିଯିବ ତାଙ୍କ ପାଇଁ, ସେମାନେ ଯଦି ମୃତ୍ୟୁବରଣ କରିବେ ଯୁଦ୍ଧରେ ତାହେଲେ ତାଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିଯିବ। ତେଣୁ ସେମାନେ ଯେଉଁ ଯୁଦ୍ଧ ଯେତେବେଳେ ତାଙ୍କୁ ସୁଯୋଗ ମିଳେ ସେତେବେଳେ ସେମାନେ ବହୁତ ଆନନ୍ଦିତ ହୁଅନ୍ତି, ସୁଖୀ ନକ୍ଷତ୍ରରେ ପାର୍ଥ ବହୁତ ଆନନ୍ଦିତ ହୁଅନ୍ତି। ତେଣୁ ଯେତେବେଳେ ଅର୍ଜୁନ ମଧ୍ୟ କହିଲେ ଏଇଭଳି ଭାବରେ ଅଧିକାଂଶ କଥାକୁ ଭଗବାନ ତାପରେ ଯେତେବେଳେ ଅର୍ଜୁନ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କୁ ସବୁ ଖଣ୍ଡନ କରିବେ। ତେଣୁ ଏହିଭଳି ଭାବରେ 46 ଶ୍ଳୋକରେ ପ୍ରଥମ ଅଧ୍ୟାୟ ଅନ୍ତିମରେ କୁହାଯାଉଛି, ସଜୟ କହୁଛନ୍ତି ଏବଂ ଉକ୍ତା ଅର୍ଜୁନ ସଂଖ୍ୟେ ରଥପ୍ରସ୍ତ ଉପାବିଷଦ ବିଶ୍ରୁଜ ସସରମ ଚାପଂ ସ୍ୱଙ୍କ ସମ୍ବିଘ୍ନ ମାନସ, ଏହିଭଳି ଭାବରେ କହି ଆଉ ତାଙ୍କର ହାତରେ ଗାଣ୍ଡିବନ୍ଧନ ରହିପାରିଲା ନାହିଁ, ଗାଣ୍ଡିବନ୍ଧନ ତଳେ ଫସି ପଡ଼ିଲା ଏବଂ ସେ ଠିଆ ହୋଇକି ରହିପାରିଲେ ନାହିଁ, ତଳେ ବସି ପଡ଼ିଲେ, ସେ ରଥ ଉପରେ ବସି ପଡ଼ିଲେ ଉପାବିଷଦ। ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି ସଚ୍ ଏ କାଇଣ୍ଡ ହାର୍ଟେଡ୍ ସୋଲ୍, କାଇଣ୍ଡ ଆଣ୍ଡ ସଫ୍ଟ ହାର୍ଟେଡ୍ ପର୍ସନ୍ ଇନ୍ ଦ ଡିଭୋସନାଲ୍ ସର୍ଭିସ୍ ଅଫ୍ ଦ ଲର୍ଡ ଇଜ୍ ଫିଟ୍ ଟୁ ରିସିଭ୍ ସେଲ୍ଫ ନଲେଜ୍, ଏ ଆତ୍ମସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯେଉଁ ଆବଶ୍ୟକତା ରହିଛି, ଯୋଗ୍ୟତା ରହିଛି, ସେ ହେଉଛି ଅର୍ଜୁନଙ୍କ ଭଳି ବ୍ୟକ୍ତି। ସଚ୍ ଏ କାଇଣ୍ଡ ଆଣ୍ଡ ସଫ୍ଟ ହାର୍ଟେଡ୍ ପର୍ସନ୍, ତାଙ୍କର ଶତ୍ରୁ ସେମାନେ ତାଙ୍କ ପ୍ରତି କେତେ ପ୍ରକାର ଶତ୍ରୁତା ଆଚରଣ ନ କରିଛନ୍ତି ଆଜି ପର୍ଯ୍ୟନ୍ତ ପିଲାଦିନରୁ ଆରମ୍ଭ କରିକି, ତଥାପି ସେ ତାଙ୍କ ପ୍ରତି ଶତ୍ରୁତା ଦେଖାଉନାହାନ୍ତି, ଇଏ ହେଉଛି ତାଙ୍କର କିଭଳି କୃପା କରୁଛନ୍ତି ତାଙ୍କ ପ୍ରତି। ଏବଂ ସଫ୍ଟ ହାର୍ଟେଡ୍, ବହୁତ କୋମଳ ହୃଦୟ ବ୍ୟକ୍ତି ସିଏ ଅର୍ଜୁନ, ତେଣୁ ଭଗବାନଙ୍କର ଭକ୍ତିରେ ସେମାନେ ରହିଛନ୍ତି। ତେଣୁ ସେମାନେ ଏମାନେ ହିଁ ଏଇ ଆତ୍ମସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେବେ, ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ବସି ପଡ଼ିଲେ ତାପରେ ଆରମ୍ଭ ହେଲା ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଲା, ଦ୍ୱିତୀୟ ଅଧ୍ୟାୟରେ 72 ଶ୍ଳୋକ ରହିଛନ୍ତି। ତେଣୁ ସଞ୍ଜୟ କହୁଛନ୍ତି ଏହିଭଳି ଭାବରେ ଯେତେବେଳେ ବସି ପଡ଼ିଲେ ଆଉ କିଛି କହିପାରିଲେନି, ଭଗବାନ ଚାହୁଁଥିଲେ ସେଇଟା, ଭଗବାନଙ୍କ ଇଚ୍ଛାରେ ସବୁ ହେଉଛି, ଏମିତି କିଛି ନାହିଁ ଯେ ଭଗବାନ କଥା ଇଏ ହେଇପାରିଲାନି, ରକ୍ଷା ହେଇପାରିଲା ନାହିଁ। ଭଗବାନ ଚାହାନ୍ତି ଅର୍ଜୁନ ଯୁଦ୍ଧ ନ କରିବାରୁ ସେ ତାଙ୍କୁ ଜ୍ଞାନ ଦେବେ। ଏଇଭଳି ଭାବରେ ଯୁଦ୍ଧ କ୍ଷେତ୍ରରେ ଦୁଇପଟ ଶଙ୍ଖ ନାଦ ହେଇଯାଇଛି, କେତେବେଳେ ଯୁଦ୍ଧ ଆରମ୍ଭ କହିହେବ ନାହିଁ, କିନ୍ତୁ ତଥାପି ସେହି ପରିସ୍ଥିତିରେ, ବିଷମ ପରିସ୍ଥିତିରେ ଭଗବାନ ଜ୍ଞାନ ଦେଇଛନ୍ତି। ଲାଷ୍ଟକୁ ପଚାରିବେ ତୁମେ ଠିକ୍ ଭାବରେ ଶୁଣିଲ ତ, କାରଣ ଏଭଳି ବିଷମ ପରିସ୍ଥିତିରେ ଠିକ୍ ଭାବରେ ଜଣେ ମାଇଣ୍ଡକୁ କନ୍ସନ୍ଟ୍ରେଟ୍ କରିପାରିବ ନାହିଁ, ଟିକିଏ କ'ଣ ଅସୁବିଧା ହେଇଗଲେ ମନ ବିଚଳିତ ହେଇଯାଉଛି, ଭଗବାନ କଥାରେ ଆସୁନାହିଁ, ଶାସ୍ତ୍ରରେ କଥା ମନେ ଆସୁନାହିଁ, ଏସବୁ ଜିନିଷ ରହିଛି, କିନ୍ତୁ ତଥାପି ସେ ବହୁତ ଗମ୍ଭୀରତାର ସହିତ ଶୁଣିଥିଲେ, ନଷ୍ଟ ମୋହ ସ୍ମୃତି ଲବ୍ଧାତ୍ ପ୍ରସାଦ ଆତ୍ମା ଅଛି, ତାଙ୍କର ମୋହ ଦୂର ହୋଇଯାଇଥିଲା, ତାଙ୍କର ଶୁଣିବାରେ କୌଣସି ବିଚଳିତ ହୋଇନଥିଲେ, ବହୁତ ଆଟେନସନ୍ ସହକାରେ ସାବଧାନ ସହକାରେ ଶ୍ରବଣ କରିଥିଲେ। ତେଣୁ ଏଇଭଳି ଭାବରେ ହେଲା ପରେ ତେଣୁ ଏଠି କୁହାଯାଉଛି ତମ ତଥା କୃପା ବିଷ୍ଟ ଶ୍ରୀପୂର୍ଣ୍ଣା କୁଳେକ୍ଷଣ ବିଶିଦାନ୍ତମ ଇଦମ୍ ବାକ୍ୟ ଉବାଚ ମଧୁସୂଦନ। ଦ୍ୱିତୀୟ ଅଧ୍ୟାୟରେ ଯେଉଁ ଆନୁଭୂତି କଥା, ପ୍ରଥମ ଅଧ୍ୟାୟ କଥା ଶୁଣିକରି ଧୃତରାଷ୍ଟ୍ର ବହୁତ ଆନନ୍ଦିତ ହୋଇଯାଇଥିଲେ, କାରଣ ସେ ଚାହୁଁଥିଲେ ଯୁଦ୍ଧ ନ ହେଉ, ଆଉ ଆମର ପିଲାମାନେ ପୁତ୍ରମାନେ ଆମେ ଯେଉଁ ପୁତ୍ର ରାଜା ହେଇଛି ସେ ରାଜା ହେଇକି ରହିଥାଉ, ପାଣ୍ଡବମାନେ ସେମିତି ଯାଇ ବୁଲୁଥାନ୍ତି ଜାଣିଛନ୍ତି, ଏଇଭଳିଆ ଚିନ୍ତା କରୁଥିଲେ ବଳଦେବ ବିଦ୍ୟାସନ ତାଙ୍କ ଭାଷାରେ। ଏବଂ ଅର୍ଜୁନ ବୈରାଗ୍ୟ ଉପାଶ୍ରିତ୍ୟ ସ୍ୱପୁତ୍ର ରାଜା ଅଭ୍ରଂସାଂଶୟା ଦୁଷ୍ଟା ତମ ଧୃତରାଷ୍ଟ୍ର ମହାଲକ୍ଷ୍ୟ ସଞ୍ଜୟ ଉପାଚ। ଧୃତରାଷ୍ଟ୍ର ସଞ୍ଜୟ ପାଇଛନ୍ତି ନା ଦିବ୍ୟ ଦୃଷ୍ଟି, ତେଣୁ ସେଉଠି 150 କିଲୋମିଟର ଦୂରରେ ଯେଉଁ ରହିଛି କୁରୁକ୍ଷେତ୍ର ଯୁଦ୍ଧରେ କ'ଣ ସେ ଦେଖିପାରୁଛନ୍ତି, ତାଙ୍କ ସାମ୍ନାରେ ଧୃତରାଷ୍ଟ୍ର ରହିଛି, ତାଙ୍କ ହୃଦୟ କଥା ସେ ଜାଣିପାରିବେ ନାହିଁ। ତେଣୁ ତାଙ୍କର ଯେଉଁ ରହିଛି କ'ଣ ଧୃତରାଷ୍ଟ୍ରଙ୍କ ମନୋଭାବ କ'ଣ ନା, ଅର୍ଜୁନ ଏଇଭଳି ଭାବରେ ବୈରାଗ୍ୟ ହେଇଗଲେ ବଢ଼ିଆ ବଢ଼ିଆ ହୁଅନ୍ତା, ମୋର ପୁତ୍ରମାନେ ରାଜା ହେଇକି ରହନ୍ତେ, ସେମାନେ ଯୁଦ୍ଧ କରିନଥାନ୍ତେ, ସେମିତି ବୁଲା ବୁଲାବୁଲି କରୁଥାନ୍ତି ଯୁଆଡ଼େ ହେଇକିରି। ଏଇଟା ଦେଖିକିରି ଏ ଶ୍ଳୋକଟି କହୁଛନ୍ତି ସଞ୍ଜୟ କହୁଛନ୍ତି, ତମ ତଥା ମଧୁସୂଦନ ଇତି ତସ୍ୟ ଶୋକମେବ ମଧୁବନ ନିହସ୍ୟ ଦ୍ୱିଭାବ କହିଲେ ନା, ତମ ତଥା କୃପାବିଷ୍ଟ ଅଶ୍ରୁପୂର୍ଣ୍ଣା ବିଶିଦାନ୍ତ ଉପାହାସ ମଧୁସୂଦନ, ଯେ ମଧୁ ଏବଂ କୈଟଭ ଏ ଦୁଇ ଜଣ ହେଉଛି ଆଦି ଦୈତ୍ୟ, ଏ ଦୁଇ ଜଣଙ୍କୁ ଭଗବାନ ହତ୍ୟା କରିଥିଲେ, ତେଣୁ ଏଠି କହିଲେ ମଧୁସୂଦନ। ତେଣୁ ଅର୍ଜୁନଙ୍କ ମନରେ ଯେଉଁ ବୈରାଗ୍ୟ ଆସିଛି ଏଇଟାକୁ ମଧ୍ୟ ସେ ହତ୍ୟା କରିବେ, ତମର ପୁତ୍ରମାନଙ୍କର ରାଜ୍ୟପ୍ରାପ୍ତିର ଆଶା ନାହିଁ, ଯେତେ ପ୍ରକାର ରହିଛି ଅଶୁଭ ସଙ୍କେତ ରହିଛି ଜାଣିଲେ ମଧ୍ୟ କହିଲେ ମଧ୍ୟ ସେ ଶୁଣିଲେ ନାହିଁ, ଧୃତରାଷ୍ଟ୍ର ଶୁଣିଲେ ନାହିଁ, ଏସବୁ ଆଚାର୍ଯ୍ୟମାନେ ଟିକାର ସବୁ କହିଛନ୍ତି, ଆମେ ସଂକ୍ଷେପରେ କହୁଛେ। ତେଣୁ ଏଇଭଳି ଭାବରେ କହିଲା ପରେ ଭଗବାନ କହିଲେ ଅଶୁଚ୍ୟା କୁତସ୍ତ୍ୱା କସ୍ମଳମ ଇଦମ ବିଷମେ ସମୁପସ୍ଥିତମ ଅନାର୍ଯ୍ୟଦୁଷ୍ଟମ ଶୁର୍ଗମ ଅକୀର୍ତ୍ତିକରମ ଅର୍ଜୁନ, କେଉଁଠୁ ତୁମର ଏସବୁ ଅନାର୍ଯ୍ୟ ସବୁ ଆସିଗଲା କଥା, ଅକୀର୍ତ୍ତି ତୁମକୁ କୀର୍ତ୍ତି ପ୍ରଦାନ କରିବ ନାହିଁ କି ସ୍ୱର୍ଗ ପ୍ରଦାନ କରିବ ନାହିଁ, ଏସବୁ ଅନାର୍ଯ୍ୟ କଥା କାହିଁକି ତୁମର ଏହି ସମୟ ବିଷମ ପରିସ୍ଥିତି କାହିଁକି ଆସିଲା, ଏସବୁ ଯେଉଁ କହିଲେ ତୁମେ ଯୁଦ୍ଧ କର, ଭଗବାନ ଅର୍ଜୁନକୁ କହୁଛନ୍ତି ତୁମେ ଯୁଦ୍ଧ କର, ଏସବୁ ଚିନ୍ତା କର ନା ଯୁଦ୍ଧ କର। ତେଣୁ ଅର୍ଜୁନ କହୁଛନ୍ତି ପ୍ରଭୁ କଥଂ ଭୀଷ୍ମ ମହାମ ସଂଖ୍ୟେ ଦ୍ରୋଣଂ ଚ ମଧୁସୂଦନ ଇସୁବି ପ୍ରତିଯୋଶ୍ୟାମୀ ପୂଜାହା ମଧୁସୂଦନ, ପ୍ରଭୁ ଭୀଷ୍ମଙ୍କ ସହିତ ଏଇଠି ଗୋଟିଏ ଶ୍ଳୋକରେ ଦୁଇଟି ସମ୍ବୋଧନ କରିଛନ୍ତି ହରିଶୂଦନ ଏବଂ ମଧୁସୂଦନ, କିଭଳି ମୁଁ ଭୀଷ୍ମଙ୍କ ସହିତ ଯୁଦ୍ଧ କରିବି, ବାଣରେ ଯୁଦ୍ଧ କରିବା କଥା ଛାଡ଼ କଥାରେ ମୁଁ ଯୁଦ୍ଧ କରିପାରିବି ନାହିଁ, ତାଙ୍କ ଫୁଲରେ ମୁଁ ତାଙ୍କୁ ପୂଜା କରିବା କଥା, ଆଉ ବାଣ ଦେଲେ ତାଙ୍କ ସହ ଯୁଦ୍ଧ କରିବି, ଏଇଟା ସମ୍ଭବ ହେବ? ଆପଣ କ'ଣ ଆପଣଙ୍କ ଗୁରୁଙ୍କୁ ହତ୍ୟା କରିପାରିବେ, ଆପଣ କ'ଣ ଗୁରୁଙ୍କୁ ହତ୍ୟା କରିଛନ୍ତି ସନ୍ଦୀପନୀ ମୁନିଙ୍କୁ ବା ଆପଣଙ୍କ ପିତାଙ୍କୁ ହତ୍ୟା କରିଛନ୍ତି ମୋତେ କହୁଛନ୍ତି କରିବା ପାଇଁ, ଏଇଭଳି ଭାବରେ ଯେତେବେଳେ କହିଲେ ପୁଣି ଭଗବାନ କହୁଛନ୍ତି ସେ କହୁଛନ୍ତି ନହିଁ ପ୍ରପଶ୍ୟାମି ମହାପନୁଦ୍ୟାତ ଯଛୋକ ମୁଚ୍ଛୋଷଣ ଇନ୍ଦ୍ରିୟାଣମ ଅଭାବ ଭୂମ ଅସପତ୍ନ ରୁଦ୍ଧା ରାଜନ ସୁରାଣ ବିଚାଧିପତ୍ୟମ, ପ୍ରଭୁ ଯଦି ଭଗବାନ କହିବେ ପୂର୍ବରୁ ବୋଧେ ସେ କାର୍ପଣ୍ୟ ଦୋଷଟା ପୂର୍ବରୁ ରହିଯାଇଛି, ଭଗବାନଙ୍କ ଶରଣରେ ଗଲେ ସିଏ ଦେଖିଲେ ଆଉ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ, ଭଗବାନ ଏଇଭଳି ଯେତେବେଳେ ଅର୍ଜୁନ କହିଲେ ଭଗବାନ କହିଲେ ତାହେଲେ ଅର୍ଜୁନ ବର୍ତ୍ତମାନ ଫେରି ଆସି ଯିବା, ତା ବଡ଼ ଭାଇଙ୍କୁ ଖବର ଦିଅନ୍ତୁ କ'ଣ ଯୁଧିଷ୍ଠିର ମହାରାଜକୁ ଯେ ସେ ଯାଇକିରି କରିଦେବେ ନା ଆମେ ଯୁଦ୍ଧ କରିବୁ ନାହିଁ ବୋଲି ଡିକ୍ଲାର କରିଦେଲେ ଆମେ ପଳେଇଯିବା, ଏଇଭଳି ଭାବରେ କହିନାହାନ୍ତି କିନ୍ତୁ ମନରେ ଭାବନା ଏଇକି ଅର୍ଜୁନ ଚିନ୍ତା କରିକି ତାପରେ ଭଗବାନଙ୍କ ଶରଣରେ ଗଲେ। ତେଣୁ ସେ କଥା କହୁଛନ୍ତି କାର୍ପଣ୍ୟ ଦୋଷ ପହତ ସ୍ୱଭାବ ପୃଚ୍ଛାମି ତନ୍ ଧର୍ମ ସମ୍ମୁଢ ଚେତା ଯଶ୍ୟ ଶ୍ୟା ନିଶ୍ଚିତ ଗୃହୀତ ଅନ୍ୟ ଶିଷ୍ୟ ସ୍ତେହ ସାଧୁ ତନ୍ ପ୍ରପନ୍ନମ, ପ୍ରଭୁ ମୁଁ ଜାଣିପାରୁ ନାହିଁ ମୁଁ କ'ଣଟା ଠିକ୍, କେଉଁଟା କରିବାଟା ଯୁଦ୍ଧ କରିବାଟା ଠିକ୍ ନା ଯୁଦ୍ଧ ନ କରିବାଟା ଠିକ୍, ମୁଁ ଜାଣିପାରୁ ନାହିଁ। କାରଣ ମୋର କୃପଣତା ଆସିଯାଇଛି, ମୋର ସ୍ୱଭାବ ନଷ୍ଟ ହୋଇଯାଇଛି। ତେଣୁ ମୁଁ ଆପଣ ପଚାରୁଛି କ'ଣ ମୋର କରିବା କଥା, ଧର୍ମ ସ୍ୱଭାବ କ'ଣଟା, ପ୍ରକୃତି ଧର୍ମ କେଉଁଟା, ମୋର ଶ୍ରେୟ କେଉଁଟା, ମୁଁ ଜାଣିପାରୁନି କେଉଁଟା ଶ୍ରେୟ ମୁଁ ଜାଣିପାରୁ ନାହିଁ। ତେଣୁ ଆପଣ ମୋତେ କୁହନ୍ତୁ, ମୁଁ ଆପଣଙ୍କ ଶରଣରେ ଗଲି। ଶିଷ୍ୟ ସ୍ତ୍ରୀଙ୍କୁ ସାଧିମାନ ପ୍ରପନ୍ନ, ମୁଁ ଆପଣଙ୍କ ଶରଣରେ ଗଲି। ତେଣୁ ସେ କହୁଛନ୍ତି, ଯଦି ଭଗବାନ କହିବେ ଦେଖ ତମେ ମୋର ସଖା, ଯେଉଁମାନେ ଗୁରୁତୁଲ୍ୟ ଅଛନ୍ତି, ଭୀଷ୍ମଦେବ ବା ବ୍ୟାସଦେବ, ଏମାନଙ୍କ ଠାରୁ ତୁମେ ଶିଷ୍ୟତ୍ୱ ଗ୍ରହଣ କର, ସେ ତୁମକୁ ଜ୍ଞାନ ଦେବେ। ତେଣୁ ସେ ଶୋକଟି କହେ, ନହି ପ୍ରପଶ୍ୟାମି ମମ ପନୁଦ୍ୟା ଯୋଚ୍ଛକ ମୋଛ ଚଣମ ଇନ୍ଦ୍ରିୟାଣାମ ଅବାପ ଭୂମ ଅସପତ୍ନ ରୁଦ୍ଧା ରାଜନ ସୁରାଣମ ଅପିଚାଧିପତ୍ୟମ। ପ୍ରଭୁ ଆପଣଙ୍କୁ ଛାଡ଼ିଦେଲେ ମୁଁ ଆଉ କାହାକୁ ଦେଖିପାରୁ ନାହିଁ, ଯିଏ ମୋର ଶୋକକୁ ଦୂର କରି, ଶୋକ ସମୁଦ୍ରକୁ ଦୂର କରିଦେବ। ତେଣୁ ବିଶ୍ୱନାଥ ଚକ୍ର ଠାକୁର ତୁମ ଭାଷାରେ କହୁଛନ୍ତି, ନନୁ ମୟି ତମ ସଖ୍ୟ ଭାବ ହେବ ନ ତୁ ଗୌରବମ, ତମେ ମୋର ସହିତ ସଖା, ତମେ ମୋତେ ଗୁରୁ ହିସାବରେ ଗ୍ରହଣ କରିବାଟା ଠିକ୍ ହେବ ନାହିଁ। କଥମ ଅହମ୍ ଶିଷ୍ୟଙ୍କର, ମୁଁ ତମକୁ କେମିତି ଶିଷ୍ୟ କରିବି। ତସ୍ମାତ୍ ଯେତେବେଳେ ତମ ଗୌରବମ ତଂ କମପି ଦୈପାନାଧିକଂ ପ୍ରପଦ୍ୟ ସିଏ ଇତି ଆ, ଏଇ ଶ୍ଳୋକରେ ଏଇଥିପାଇଁ ଏଇଠି କୁହାହେଉଛି। ତେଣୁ ଅର୍ଜୁନ କହୁଛନ୍ତି, ନା ପ୍ରଭୁ ଆପଣଙ୍କ ଛଡ଼ା ମୁଁ ଆଉ କାହାକୁ ଦେଖିପାରୁ ନାହିଁ। ଯୁଧିଷ୍ଠିର ମହାରାଜ ଭଗବାନ ଯେତେ କହିଲେ ମଧ୍ୟ ତାଙ୍କର ଶୋକ ଦୂର ହେଲା ନାହିଁ, ସେ ଭୀଷ୍ମଦେବଠାରୁ ଶୁଣିକି ତାଙ୍କ ଶୋକ ଦୂର ହେଲା। କିନ୍ତୁ ଇଏ ଭଗବାନ କହୁଛନ୍ତି, ତୁମେ ଭୀଷ୍ମ କି ଆଉ କାହାର ଶରଣରେ ଯାଅ, ସେ ତାକୁ ଜ୍ଞାନ ଦେବେ। ନା ନା ମୁଁ କାହାକୁ ଦେଖିପାରୁ ନାହିଁ ମୋର ଶୋକକୁ ଦୂର କରିବା ପାଇଁ, ଆପଣ ହିଁ ମୋର ଶୋକ ଦୂର କରିବେ। ତେଣୁ ଭଗବାନଙ୍କୁ ଶରଣରେ ଗଲେ, ଭଗବାନ ଜ୍ଞାନ ଦେବାକୁ ଆରମ୍ଭ କଲେ। ସାଂଖ୍ୟ ଯୋଗ ପ୍ରଥମେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦେଇଛନ୍ତି, ଏ ଯେଉଁ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ, ଅଦ୍ୱୟ ଜ୍ଞାନ ତିନି ଭାବରେ ରହିଛି, ଗୋଟେ ହେଉଛି ବ୍ରହ୍ମ ଜ୍ଞାନ, ଗୋଟେ ହେଉଛି ପରମାତ୍ମା ଜ୍ଞାନ, ଆଉ ଗୋଟେ ହେଉଛି ଭଗବତ ଜ୍ଞାନ। ତେଣୁ ଭଗବତ ଗୀତାରେ ମଧ୍ୟ ତିନି ପ୍ରକାର ଜ୍ଞାନ ରହିଛି, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ, ତିନି ପ୍ରକାର ଜ୍ଞାନ ରହିଛି। ଗୁହ୍ୟ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ, ତେଣୁ ବ୍ରହ୍ମ ଜ୍ଞାନ ପ୍ରଥମେ ଆରମ୍ଭ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଥମେ ଭଗବାନ ଦେଇଛନ୍ତି ଅର୍ଜୁନଙ୍କୁ। ଦ୍ୱିତୀୟ ସାଂଖ୍ୟ ଯୋଗ କହିଲେ ତିନୋଟି ଜିନିଷ ରହିଛି, ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ଶରୀର ସମ୍ବନ୍ଧୀୟ ବା ଅନାତ୍ମା ସମ୍ବନ୍ଧୀୟ ଜ୍ଞାନ ଏବଂ ଭକ୍ତି। ଏ ସାଂଖ୍ୟ ଯୋଗ ଠାରୁ ଅଧିକ ହେଉଛି ଭକ୍ତି, ସବୁଯାକ ଥିଲେ ମଧ୍ୟ ଏଇଟା ସାଂଖ୍ୟ ଯୋଗ ବୋଲି କୁହାଯାଉଛି, କିନ୍ତୁ ଏଇଟା ମଧ୍ୟ ଭକ୍ତି ଯୋଗ ବି ରହିବ, 49 ଶ୍ଳୋକ ସେଇଟା କୁହାଯିବ। ତେଣୁ ଏଠି ସେ କହୁଛନ୍ତି, ପ୍ରଥମେ ଭଗବାନ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦେଉଛନ୍ତି, ଯେତେବେଳେ ଭଗବାନଙ୍କ ଶରଣରେ ଗଲେ ଅର୍ଜୁନ, ଭଗବାନ କହୁଛନ୍ତି, ଅଶୋଚ୍ୟାନ ଶୋଚସ୍ତ ପ୍ରଜ୍ଞା ବାଦାଂଶ ଭାଷସେ ଗତାଶନ ଗତାଶନ ଶୋଚନ୍ତି ପଣ୍ଡିତା। ବହୁତ ପଣ୍ଡିତ ଭଳି କଥା କହୁଛ, କିନ୍ତୁ ପଣ୍ଡିତମାନେ ଯେଉଁ ବିଷୟରେ ଚିନ୍ତା କରନ୍ତି ନାହିଁ, ତୁମେ ସେଇ ବିଷୟରେ ଚିନ୍ତା କରୁଛ। ଅଶୋଚ୍ୟାନ ଗତାଶନ ଗତାଶୁଂସ ପ୍ରାଣବାୟୁ ବିଷୟରେ ତୁମେ ବହୁତ କଥା କହିଲ, ଇଏ ମରିବ ସିଏ ମରିବ ଏମିତି ହେବ ସେମିତି ହେବ ହଜାର କଥା କହିଲ, ଶରୀର ସମ୍ବନ୍ଧ କଥା କହିଲ, କିନ୍ତୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଶରୀର ସମ୍ବନ୍ଧ ଚିନ୍ତା କରନ୍ତି ନାହିଁ, ଶୁଚାରଣ ଶୌଚସ୍ତ ପ୍ରଜ୍ଞାବାଦାସଭାସରେ। ତେଣୁ ସେ କହୁଛନ୍ତି, ନତ୍ୟବାହଂ ଜାତ ନାଶଂ ନତ୍ୟଂ ନମି ଜନାଧିପା ନ ଚୈବ ନ ଭବିଷ୍ୟାମ ସର୍ବେ ଭୟ ମତପରମ୍। ଏମିତି କେତେବେଳେ ସମୟ ନଥିଲା ଅର୍ଜୁନ, ଯେତେବେଳେ ତୁମେ ନଥିଲ ବା ମୁଁ ନଥିଲି ବା ଏ ରାଜାମାନେ ନଥିଲେ, ବା ଏମିତି କେତେବେଳେ ସମୟ ହେବ ନା ଯେତେବେଳେ ଆମେ ରହିବ ନାହିଁ, ସବୁବେଳେ ଆମେ ରହିଛେ। ଦେହିନ ଅସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ନ ମୁହ୍ୟତି। ଏ ଭଗବତ ଗୀତାର ପ୍ରାରମ୍ଭିକ ଜ୍ଞାନ ହେଉଛି ଏଇଟା, ଆମେ ଯେମିତି ଛୋଟ ପିଲାରୁ ଯୁବକ ଅବସ୍ଥା ପ୍ରାପ୍ତ ହେଉଛେ, ଆମର ସବୁ ଅତୀତ କଥା ମନେ ଅଛି, ପୁଣି ବୃଦ୍ଧ ହେଉଛେ, ସେହିଭଳି ଭାବରେ ଜଣେ ଶରୀର ତ୍ୟାଗ କଲେ ଧୀର ବ୍ୟକ୍ତି ଯେଉଁମାନେ ସେମାନେ ବିଚଳିତ ହେବେ ନାହିଁ, ମୃତ୍ୟୁ ସମୟରେ ବିଚଳିତ ହେବେ ନାହିଁ, କାରଣ ମୃତ୍ୟୁ ତାଙ୍କର ନାହିଁ। ବାଂସାଶି ଜେନାଣୀ ଯଥା ବିହାୟ ନବାନୀ ଗୃହାତି ନରୋପରାଣୀ ତଥା ଶରୀରାଣୀ ବିହାୟ ଜେନାଣୀ ଅନ୍ୟାନ୍ୟ ସିନ୍ଧାତି ନବାନୀ ଦେହି। ଯେଉଁଭଳି ଭାବରେ ଆମର ବସ୍ତ୍ର ଚିରିଗଲେ ଆମେ ତାକୁ ଫିଙ୍ଗିକି ନୂଆ ବସ୍ତ୍ର ପିନ୍ଧିଲା ବେଳକୁ ଆନନ୍ଦ ପ୍ରାପ୍ତ ହେଉଛେ, ସେହିଭଳି ଭାବରେ ଶରୀର ଜଣେ ତ୍ୟାଗ କଲାବେଳେ ଜରାଜୀର୍ଣ୍ଣ ଶରୀରକୁ ତ୍ୟାଗ କରିକି ଜଣେ ନୂତନ ଶରୀର ପ୍ରାପ୍ତ ହେବ, ସେ ଆନନ୍ଦ ହେବା କଥା, ସେ ବିଚଳିତ ହେବା କଥା ନୁହଁ। ଧୀର ବ୍ୟକ୍ତି ଯେଉଁମାନେ ସେମାନେ ବିଚଳିତ ହେବେ ନାହିଁ। ତେଣୁ ଆତ୍ମସମେତ ଜ୍ଞାନ ବହୁତ ପ୍ରକାର ଦେଇଛନ୍ତି ଭଗବାନ, ନୟନଂ ଛେନ୍ଦନ୍ତି ଶସ୍ତ୍ରାଣୀ ନୟନଂ ଦହତି ପାବକ ନ ଚୟନଂ କ୍ରେଦନ୍ତି ଆପୋ ନ ସୋସ୍ୱତୀ ମାରୁତ। नजायते मेते वा कदाचित नायं भूत्वा भविता वा न भूय अलो नित्य शाश्वत पुराण न हन्यते हनुमान शरीरे। आत्मा संबंध ज्ञान देसंदि आत्मा आमे आमर केतबेले जन्म नाही कि मृत्यु नाही न जायत मृत्यु बा कदाचित नायं भूत्वा भविता वा न भूय एमती केतबेले समय नथरे आमे नथिले बा आमे रहिबा नाही। अजो नित्य शाश्वत पुराण नित्य एवं शाश्वत भितर श्रीदर्शन कहते नित्य कहले सर्वदा एक रूप इति बुद्धि प्रतिषेध सब मैंने आत्मार जो आकार रही हूँ केशाग्र 10,000 भाग भाग हो आत्मार आकार एवं सब से रहा केत नुह से बढ़ीगला बुद्धि प्रतिषेध सीटा हूँ नित्य आ शाश्वत कहले हाँ ये वर्ष हो गला तार आहरी छुट्टी हो गला तार आकार कमीगला ना अपक्षय प्रतिषेध तार मतलब क्षय हम ना से जो स्थित रही से स्थित सब रही तेणु आत्मा को नयन छिंदन शस्त्र आने शस्त्र द्वारा काटी जा पार ना नयन दी पावक अग्नि पोड़ दि जा पार ना न चयन क्रदंती आप जल से मिल जा न शोषि मारुत पवन सुखीजी ना यही भाव अनेक प्रकार कहले से जिनस को अलग प्रकार कहले आत्मा संबंध ज्ञान यपर्यंत वैज्ञानिक मैंने प्राप्त हो पारिना तेणु ये आत्मा संबंध ज्ञान भगवान प्रथम जो देखे गुह्य ज्ञान भौतिक जगतर ज्ञान ऊर्धर ये गुह्य ज्ञान भौतिक जगतर ज्ञान ऊर्धर आउर गुह्यतर ताऊपर गृहतम अच्छे कौन कह जहाँ भगवदगीतार सब किसी ज्ञान भगवान दे अर्जुन को रक्षा करके आम मान सब दे कारण धर्म स्थापन करेंगे भगवान धर्म को कौन धर्म लास्ट को कहे से गृहतम ज्ञान से तेणु यही भाव में आत्मा संबंध ज्ञान देकर आत्मा संबंध ज्ञान ये समस्त आश्चर्य हो जाती आश्चर्य प्रस्तुत कस्य देहनं आश्चर्य पद्धति तथे चाहनं आश्चर्य अन्य शुणी सुप्यन पदच कश्चित आत्मा संबंध ज्ञान समस्त आश्चर्य हो जाती बुझीपारती ना से शुणिक बुझीपारती ना यही भाव में तेणु आत्मा संबंध ज्ञान देकर अनात्मा शरीर संबंध ज्ञान दे शरीर संबंध ज्ञान कहले युद्ध संभावित चाकृति मरणागति उच्यते तुम्हें जो कह अर्जुन प्रति कृपा कर दया प्रदर्शन करमें युद्ध करना बोली तुमको सह तुम कह तुम कि तुम तो किब जिते भगवान जिते अर्जुन ये सब बड़ कथ रही आम से कह खाली सी जो उर्वशी अभिशाप प्राप्त से नपुंसक हो जाती गोटे वर्ष होता से जो रही विराट राज्य से समय से शैलेन्द्री कौन था ना सी से शिक्षा दौले उत्तरांग शिक्षा दौते नृत्य शिक्षा दौले ना होता से भाव से गोटे नपुंसक हो जाते नपुंसक हो जाते तेणु यही भाव तुमको समझे प्रकृति तुम नपुंसक कह कह करुणा हृदय से युद्ध कले ना ना ये भय कर पड़ेगले संभावित चाकृति मरण भयाद्रणा दुख मत्स्य महारथ जैसा तुम बहुमत भूत जाशी लाघव तुम्हें यदि युद्ध करना लोक मैंने से कहे ना ये करुणा करके चलीगले बोले से कह भय कर पड़ेगले ये नपुंसकटा कह कहटा था तेणु पलैगला युद्ध यही भाव कह जो मैंने उन्नत स्थिति अच्छा तुम्हें संभावित चाकृति मरणादृति उच्यते जदि टे अकृत हो गला निंदा हो गला मृत्यु को शिस्कार कर चिंता करना ये निंदा को सही पारे ना से कौन से कारण तुम चिंता कर आवश्यकता नहीं हतभाव प्राप्त से स्वर्ग जीता भाव पकेश नहीं तस्मात कहते युद्धा कृत निश्चय दुईट परिस्थिति विकल विकल रही गोटे हूँ तुम्हें जीव जित ना हार हतभाव प्राप्त जदि हारीगल मृत्युवरण कल तेल स्वर्ग प्राप्त हे असुविधा कौन अच्छे आज जब जीतिजीव ताले महिक भोग कर कौन तेरे कौन असुविधा नहीं तो कौन कौन चिंता करार आवश्यकता नहीं नो सोचित महारि न सोचित महारि बहुत थर एक श्लोक कही भगवदगीत मैंने कई तुम कौन कारण सूचना कर आवश्यकता ना यही भाव में शरीर सम्बन्धीय ज्ञान ସବୁ ଦେଇଛନ୍ତି, ପ୍ରଦାନ କରିଛନ୍ତି। ତେଣୁ ଯେଉଁ କହିଛନ୍ତି ଯେଉଁ ଏ ଯୁଦ୍ଧ ହେଲା, ଏ ଯୁଦ୍ଧରେ ଯଦି ନ କରିବ ତାହେଲେ ତୁମର ଅକୀର୍ତ୍ତି ହେବ, ତୁମକୁ ସବୁ ଅଦଶ ହେବ, ତୁମେ ଏଇଭଳି ଭାବରେ ତୁମେ ଯୁଦ୍ଧ କରିବାଟା ଠିକ୍ ହେବ, ଏଇଭଳି ଭାବରେ କହିକରି ଇଏ ହେଉଛି ସାଂଖ୍ୟ ବିଷୟରେ କହିଲେ। ସାଂଖ୍ୟ ବିଷୟରେ କହିକରି 38 ଶ୍ଳୋକ ପର୍ଯ୍ୟନ୍ତ ସାଂଖ୍ୟ ବିଷୟରେ କହିକରି 39 ଶ୍ଳୋକରେ କହୁଛନ୍ତି, ଏଷା ଦେ ବିହିତ ସାଂଖ୍ୟେ ବୁଦ୍ଧିର୍ଯୋଗେ ତିମାନେ ଶୁଣୁ ବୁଦ୍ଧିଯୁକ୍ତ ଯାହା ପ୍ରାର୍ଥ କର୍ମ ବନ୍ଧନ ପ୍ରାସସି। ଇଏ ହେଉଛି ସାଂଖ୍ୟ ଯୋଗ। ତାପରେ ମୁଁ ତୁମକୁ ବୁଦ୍ଧିଯୋଗ ବିଷୟରେ କହିବା, ଭକ୍ତିଯୋଗ ବିଷୟରେ କହିବି। ଭକ୍ତିଯୋଗ ହେଉଛି ସବୁ ବୃହତ୍ତମ ଜ୍ଞାନ। ଭଗବତ ଗୀତା 2 ଅଧ୍ୟାୟ ପ୍ରଭୁପାଦ ମହାରାଜ କହନ୍ତି, ଇଏ ଯେମିତି ଆମେ ନ୍ୟୁଜ୍ ଆରମ୍ଭ ହେବା ପୂର୍ବରୁ ସଂକ୍ଷେପରେ କୁହାଯାଏ ହେଡ଼ଲାଇନ୍ସ, ତାପରେ ବିସ୍ତାର କରାଯାଏ, ତାପରେ ପୁଣି ହେଡ଼ଲାଇନ୍ସ, ଇଏ ସେଇଭଳି ଭାବେ 2 ଅଧ୍ୟାୟରେ ସବୁକିଛି ଜ୍ଞାନ ରହିଛି। ତା ଭିତରେ ଗୃହ ଗୃହତର ଗୃହତ୍ତମ 3 ପ୍ରକାର ଜ୍ଞାନ ଏଧରି ରହିଛି। ତେଣୁ ଏ ବୁଦ୍ଧି ଯୋଗ କହିଲେ, ଭକ୍ତି ଯୋଗ କହିଲେ ବୃହତ୍ତମ ଜ୍ଞାନ। ତେଣୁ ଇଏ ଜ୍ଞାନ ଭକ୍ତି ଯୋଗ ଏଭଳି ନିହା ବିକ୍ରମ ନା ସ୍ୱସ୍ତି ପ୍ରତ୍ୟବାୟ ନବିଦ୍ୟତେ ସ୍ୱଳ୍ପମପ୍ୟସ ଧର୍ମସୂତ୍ରାୟତେ ମହତ ଭୟା। ଇଏ ଯେଉଁ ରହିଛି ବୁଦ୍ଧି ଯୋଗ ବା ଭକ୍ତି ଯୋଗ ଏଭଳି ଯୋଗ ଗୋଟେ ଯାହାକି କେବେ ହେଲେ ନଷ୍ଟ ହେବ ନାହିଁ। ଆମେ ଯାହା କିଛି କରିଛେ କେବେ ହେଲେ ନଷ୍ଟ ହେବ ନାହିଁ। ନିହା ନ ଇହ ଅଭିକ୍ରମ ନାଶ ପ୍ରତ୍ୟବାୟ ଅଭିକ୍ରମ କେବେ ହେଲେ ନାଶ ହେବ ନାହିଁ, ନଷ୍ଟ ହେବ ତ ନାହିଁ କିନ୍ତୁ କମି ମଧ୍ୟ ଯିବ ନାହିଁ। ପ୍ରତ୍ୟବାୟ ନବିତ୍ୟତେ ସ୍ୱଳ୍ପମପ୍ୟସ୍ୟ ଧର୍ମସୂତ୍ରାୟତେ ମହତ ଭୟାତ୍। ଅତି ଯଦି ଅଳ୍ପ କିଛି ଜଣେ କରିଛି ତାହେଲେ ସେଇଟା ବହୁତ ବହୁତ ବଡ଼ ଭୟରୁ ରକ୍ଷା କରିବ, ଯେମିତି ଅଜାମଳ ପ୍ରସଙ୍ଗରେ ସେଇଟା ଆସେ। ତେଣୁ ନିହା ବିକ୍ରମ ନାଶ ପ୍ରତ୍ୟବାୟ ନବିତ୍ୟ ସ୍ୱଳ୍ପମପ୍ୟସ୍ୟ ଧର୍ମସୂତ୍ରାୟତେ ତେଣୁ ମହତ ଭୟାତ୍। ଏଇଭଳି ଭାବରେ ଭକ୍ତି ଯୋଗ ବିଷୟରେ କହିବେ, ଭକ୍ତି ଯୋଗ ବିଷୟରେ କହିକରି ଯା ଶ୍ରୀ ସୀତାରାମ ହନୁମାନ ଯୋଗୀ ଯା। ତେଣୁ 39 ଶ୍ଳୋକରେ କହିକି ବ୍ୟବସାୟତ ବୁଦ୍ଧି ରେକେହ କରୁନନ୍ଦନ ବହୁ ଶାଖା ହେନ୍ତା ସେ ବୁଦ୍ଧ ଅବ୍ୟବସାୟ ନା। ଯେଉଁମାନେ ପ୍ରକୃତରେ ଭକ୍ତି ଆଚରଣ କରୁଛନ୍ତି ତାଙ୍କର ବ୍ୟବସାୟତ୍ମା ବୁଦ୍ଧି, ଭକ୍ତି ଯେଉଁମାନେ ଗ୍ରହଣ କରୁନାହାନ୍ତି ସେମାନଙ୍କ ଅବ୍ୟବସାୟତ୍ମା ବୁଦ୍ଧି। ଏ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଗୁରୁଦେବ ଯାହା କହିଛନ୍ତି ସେଇଟାକୁ ଆମର ଲକ୍ଷ୍ୟ ହିସାବରେ ଧରିବା ତାହେଲେ ଜଣେ ସିଦ୍ଧିପ୍ରାପ୍ତ ହୋଇଯିବ। କିନ୍ତୁ ଗୁରୁଦେବ କଥା ଉପରେ ଯଦି ବିଶ୍ୱାସ ହେବ ନାହିଁ, ଅନ୍ୟାନ୍ୟ ସବୁ କଥା ଶୁଣିକରି ଏସବୁ ଏପଟ ସେପଟ ହୋଇକରି ଏଇଟା ଅବ୍ୟବସାୟତ୍ମା ବୁଦ୍ଧି, ତାଙ୍କର ସମାଧି ଆସିପାରିବ ନାହିଁ। ତେଣୁ ବେଦରେ ସେ କହୁଛନ୍ତି, ବେଦରେ ତ୍ରୈଗୁଣିଆ ବିଷୟ ବେଦା ନିସ୍ତ୍ରୈଗୁଣ ଭାର୍ଜୁନ, ବେଦରେ 3ଟି ଗୁଣ ବିଷୟ ରହିଛି, ତେଣୁ ତୁମେ 3ଟି ଗୁଣରୁ ଉର୍ଦ୍ଧ୍ୱକୁ ଯାଅ। ବେଦରେ ସମସ୍ତେ ସାଧାରଣତଃ କର୍ମକାଣ୍ଡୀୟ ଧାରାପତି ସମସ୍ତେ ଆକୃତ ହୁଅନ୍ତି, ଜାମିମାଙ୍କ ପୁଷ୍ପିତାଙ୍କ ବାଚଙ୍କ ପ୍ରବଦନ୍ତି ଉପସ୍ଥିତ ବେଦବାଦରତ ପ୍ରାର୍ଥ ନାନ୍ୟତ ଅସ୍ତିତି ବାଧୀନ। ବେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି ଏ କର୍ମକାଣ୍ଡ ଧାରା ପ୍ରତି ସମସ୍ତେ ଆକୃଷ୍ଟ ହୋଇଯାଆନ୍ତି, କାହିଁକି ନା ସେମାନେ ଭାବନ୍ତି ଆ ଦ୍ୱାରା ଆମେ ଉନ୍ନତ ଲୋକ ଉପଭୋଗ କରିବା, ଆ ଠାରୁ କିଛି ବଡ଼ ବଡ଼ ଜିନିଷ ନାହିଁ, ଏଇଭଳି ଭାବରେ ସେମାନେ କହନ୍ତି। ସେମାନେ ବେଦବାଦରତା, ସେମାନେ ପ୍ରକୃତ ବେଦବିତ୍ ନୁହନ୍ତି, ବେଦବିତ୍ କିଏ ପରେ ସେଇଟା କୁହାଯିବ। ତେଣୁ ଏଇଭଳି ଭାବରେ କହିକରି କର୍ମ ନିବାଧିକାରସ୍ତି ମା ପଳେଇଛି କଦାଚନ ମା କର୍ମ ପଳେଇ ଦୁର୍ଭୁ ମା ଅତିସଙ୍ଗସ୍ତ କର୍ମଣୀ। ତୁମର କର୍ମର ଅଧିକାର ଅଛି, ଫଳରେ ନାହିଁ, ତେଣୁ ତୁମେ କର୍ମ କର, ଫଳ ଭଗବାନ ସବୁ ବ୍ୟବସ୍ଥା କରିବେ। ତେଣୁ ଶ୍ରୁତି ବି ପ୍ରତିପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା ସମାଧୁ ଅଚଳା ବୁଦ୍ଧି ତଦା ଯୋଗ ମହସି। ତେଣୁ ଶ୍ରୁତି ଅନୁସାରେ ଯଦି ଆମେ ସ୍ଥିର ହୋଇଯିବା, ଶାସ୍ତ୍ର ସାର ବେଦର ସାର ଜିନିଷଟା ଯେଉଁ ହେଉଛି ଭଗବାନଙ୍କ ଶରଣରେ ଯିବା, ତାଙ୍କ ପାଦପଦ୍ମରେ ମନକୁ ଲଗେଇବା, ଏତିକି ଯଦି ଆମେ କରିପାରିବା ସମାଧି ଆମେ ପ୍ରାପ୍ତ ହୋଇଯିବା, ସମାଧି ଅଚଳ ତଥା ଯୋଗ ମହାପସତି, ସେ ସମୟରେ ଆମେ ଯୋଗ ପ୍ରାପ୍ତ ହେବା ବା ସିଦ୍ଧିକି ପ୍ରାପ୍ତ ହେବା। ତେଣୁ ଏହି ସ୍ଥିତି ଯେଉଁ ଯିବାଟା ଏଇଟା ହେଉଛି ସବୁଠାରୁ ବହୁତ ସବୁଠାରୁ ଉଚ୍ଚତର ସ୍ଥିତି, ଉଚ୍ଚତମ ସ୍ଥିତି ହେଉଛି ଏଇଟା ଭଗବାନଙ୍କର ପାଦପଦ୍ମରେ ମନକୁ ଏବଂ ବୁଦ୍ଧିକୁ ନିବେଶ କରିବା, ଏଇଟା ହେଉଛି ସବୁଠାରୁ ଶ୍ରେଷ୍ଠ ସ୍ଥିତି, ତା ଉପରେ ଆଉ କିଛି ନାହିଁ। ଏହି ସ୍ଥିତି ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ କୌଣସି ପରିସ୍ଥିତିରେ ବିଚଳିତ ହେବେ ନାହିଁ, ଦୁଇ 53 ଶ୍ଳୋକରେ ଏଇଟା କୁହାଗଲା। ତେଣୁ ଅର୍ଜୁନ ପଚାରିଲେ ପ୍ରଭୁ କ'ଣ ତାଙ୍କର ଲକ୍ଷଣ କ'ଣ, ସ୍ଥିତପ୍ରଜ୍ଞ ସକା ଭାଷା ସମାଧି ତସ କେଶବ ସ୍ଥିତଧି କିମ୍ ପ୍ରଭାସିତ କିମ୍ ଆସିତ ପ୍ରଜିତ କିମ୍। ସ୍ଥିତପ୍ରଜ୍ଞ ଯେଉଁମାନଙ୍କର ବୁଦ୍ଧି ସ୍ଥିର ହୋଇଯାଇଛି ତାଙ୍କର କେମିତି ଭାଷା, ସେମାନେ କେମିତି କଥା କୁହନ୍ତି, କି ଭାଷା, ସମାଧି ତାଙ୍କର କିଭଳି ଭାବରେ, ଏବଂ ସେମାନେ କିଭଳି କଥା କୁହନ୍ତି, କିଭଳି ଚାଲନ୍ତି, କିଭଳି ବସନ୍ତି, ସବୁ କଥାରୁ ଆମେ ଜାଣିପାରିବା ତାଙ୍କ ବିଷୟରେ, ସେ କେଉଁ କିଏ କେଉଁ ସ୍ଥିତିରେ ଅଛନ୍ତି, ଏଇଟାକୁ ଆମେ ଜାଣିବାକୁ ପଡ଼ିବ ତାଙ୍କର ସ୍ଥିତି କିଭଳି ଭାବରେ। ଭଗବାନ ତାର ଉତ୍ତର ଦେଇଛନ୍ତି 55-72 ଏଇ 18 ଶ୍ଲୋକରେ ଭଗବାନ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ପରେ 14 ଅଧ୍ୟାୟରେ ପ୍ରଶ୍ନ ପଚାରିବେ କେମିତି ଏ ସ୍ଥିତି ଜଣେ ପ୍ରାପ୍ତ ହେବ, କେହି ଲିଙ୍ଗେ ତ୍ରିଗୁଣା ନେତାନ ଭବତି ପ୍ରଭୁ କେମାଚାର କଥମ କେତନ ତ୍ରିଗୁଣା ନତିବର୍ତ୍ତତେ, ଏଇଟା 14 ଅଧ୍ୟାୟ ପଚାରିବେ। ଏବେ ଖାଲି ପଚାରୁଛନ୍ତି କେମିତି ତାଙ୍କର ସ୍ଥିତି କ'ଣ, ଆମେ କେମିତି ଜାଣିବା ସେ କେଉଁ ସ୍ଥିତିରେ ଅଛନ୍ତି କେମିତି ଜାଣିବା। ତେଣୁ ଭଗବାନ 18 ଶ୍ଲୋକରେ ତା'ର 18 ଶ୍ଲୋକରେ ତା'ର ଉତ୍ତର ଦେବେ। ତେଣୁ ସେ କହୁଛନ୍ତି ପ୍ରଜାହାଦି ଯଥା କାମାନ ସର୍ବାନ୍ ପାର୍ଥ ମନୋବତାନ ଆତ୍ମନେବାତ୍ମନା ସ୍ତୁଷ୍ଟ ସ୍ଥିତପ୍ରଜ୍ଞ ତଦୁଚ୍ୟତେ। ଇଏ ହେଉଛନ୍ତି ସ୍ଥିତପ୍ରଜ୍ଞ, ଇଏ ନା ଯେତେବେଳେ ନିଜର କୌଣସି ଭୌତିକ କାମନା ନାହିଁ, ସବୁ କାମନା ନିଜର କୌଣସି କାମନା ନିଜ ପାଇଁ କିଛି ନାହିଁ କାମନା, ଏସବୁ ତ୍ୟାଗ କରିକିରି ମନୋଗତାନ କାମନାଟା ମନରୁ ଆସୁଛି ମନୋଗତାନ ଆତ୍ମନିର୍ଭାତ୍ମନା ତୁଷ୍ଟ ଆତ୍ମା ସ୍ଥିତିରେ ଯେଉଁମାନେ ରହୁଛନ୍ତି ଆତ୍ମା ରାମ ଯେଉଁମାନେ ସେମାନେ ତାଙ୍କୁ ସ୍ଥିତପ୍ରଜ୍ଞା ବୋଲି କୁହାଯିବ। ସ୍ଥିତପ୍ରଜ୍ଞା ତ ଦୁଃଖତେ ଲକ୍ଷଣ କ'ଣ ନା ଦୁଃଖେଶ ଅନୁଦ୍ବିଗ୍ନ ମାନା ସୁଖେଶ ବିଗତ ସ୍ପୃହ ଭିତରାଗଭୟ କ୍ରୋଧ ସ୍ଥିତ ଧି ମନୋଚ୍ୟତେ। ଦୁଃଖରେ ସେମାନେ ଉଦ୍ବିଗ୍ନ ହେଇଯିବେ ନାହିଁ ବା ସୁଖରେ ବହୁତ ଉତ୍ଫୁଲ୍ଲ ହେଇଯିବେ ନାହିଁ, ରାଗ ଭୟ କ୍ରୋଧରୁ ସେମାନେ ଉର୍ଦ୍ଧକୁ ଗଲେଣି ତାଙ୍କୁ ସ୍ଥିତଧି ବି କୁହାଯିବ ମନୋଚ୍ୟତେ। ଯାହା ସାର୍ ଏଇଭଳି ଭାବରେ ଅନେକ କଥା କହିଛନ୍ତି, ଏ ବିଷୟରେ ଆଉ ଗୋଟେ ଉଦାହରଣ ଦେଉଛନ୍ତି ଏଭଳି ଯଦା ସଂଘରେ ଚାୟଂ କର୍ମଙ୍ଗାନିବ ସର୍ବସ ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଯେଉଁଭଳି ଭାବରେ କୁର୍ମ ବା କଚ୍ଛପ କଇଁଚ ଯେତେବେଳେ ଅସୁବିଧା ଥାଏ ତା'ର ସବୁ ଇନ୍ଦ୍ରିୟମାନଙ୍କୁ ଭିତରକୁ ନେଇଯିବ, ପୁଣି ଯେତେବେଳେ କିଛି ଅସୁବିଧା ନାହିଁ ସେତେବେଳେ ପୁଣି ଇନ୍ଦ୍ରିୟମାନଙ୍କୁ ସେ ଚାଳନା କରିବ। ସେହିଭଳି ଭାବରେ ଯେଉଁମାନେ ସ୍ଥିତପ୍ରଜ୍ଞ ସେମାନେ ମଧ୍ୟ ତାଙ୍କର ଇନ୍ଦ୍ରିୟକୁ ଚାଳନା ସେହିଭଳି ଭାବରେ କରନ୍ତି, ଭଗବାନଙ୍କ ସେବାରେ ସେସବୁ ନିଯୁକ୍ତ କରନ୍ତି। ବିଷୟା ବିନିବର୍ତ୍ତନ୍ତେ ନିରାହାର ସେହିନ ରସବର୍ଜନ ରସପ୍ରିୟ ପରମ ଦୃଷ୍ଟା ନିବର୍ତ୍ତନ୍ତେ। ଯେଉଁମାନେ ଏ ଭଗବାନର ଭକ୍ତି ଆଚରଣ କରୁନାହାନ୍ତି ସେମାନେ ନିଜ ଇନ୍ଦ୍ରିୟମାନଙ୍କୁ ସଂଯୋଗ କରିପାରିବେ ନାହିଁ, ଯଦିଓ ବହୁତ ଚେଷ୍ଟା କରନ୍ତି ବିଷୟରୁ ନିବୃତ୍ତ ହୋଇକରି ଭଲ ଜିନିଷ ଗ୍ରହଣ କରିବେ ନାହିଁ। ଏସବୁ ଜିନିଷ ରହିଛି ଆମର ମହାତ୍ମା ଗାନ୍ଧୀଙ୍କର ଥିଲା, ଭଲ ଖରାପ ଜିନିଷ ଦେଖିବେ ନାହିଁ କହିକି 3 ମାଙ୍କଡ଼ ରଖିଥିଲେ। ତ୍ରିମୂର୍ତ୍ତି ରହିଛି ଦିଲ୍ଲୀରେ, ସେ ସ୍ଥାନ ରହିଛି ତ୍ରିମୂର୍ତ୍ତି। ସେହିଭଳି ଭାବରେ ଯେଉଁମାନେ ଜ୍ଞାନୀମାନେ ବା ଯୋଗୀମାନେ ଏମାନେ ବହୁତ ଚେଷ୍ଟା କରନ୍ତି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା ପାଇଁ, କିନ୍ତୁ କରିପାରନ୍ତି ନାହିଁ, କାହିଁକିନା ରସବର୍ଜନ ରସପ୍ରିୟସ୍ୟ। ଯଦିଓ ସେମାନେ ରସବର୍ଜନ କରିଦେବେ କିଛି ଭଲ ଜିନିଷ ଗ୍ରହଣ କରିବେ ନାହିଁ, କିନ୍ତୁ ତାଙ୍କ ମନ ଭିତରେ ସେଇଟା ରହିଥିବ ପ୍ରାପ୍ତ ହେବା ପାଇଁ, ପୁଣି ଯେତେବେଳେ ସୁବିଧା ଆସିବ ସେତେବେଳେ ସେଇଟା ପୁଣି ଇଚ୍ଛା ହେବ ତାଙ୍କର। କେତେଜଣ କହନ୍ତି, କେତେଜଣ ବୈଷ୍ଣବ ଅଛନ୍ତି ଲାଷ୍ଟ ମୋମେଣ୍ଟରେ ସେସବୁ ଆମିଷ ମଧ୍ୟ ଭକ୍ଷଣ କରିଛନ୍ତି, ଏସବୁ କୁହାଯାଇଛି। ତେଣୁ ଏ ରହିଛି ଭିତରେ ରହିଛି, ଆମେ ଯଦି ଗୋଟେ ଏ କୁହାଗଲା ପରମ ଦୁଷ୍ଟ ନିବର୍ତ୍ତନ୍ତେ, ଆମେ ଯଦି ଗୋଟେ ଉନ୍ନତତର ସ୍ୱାଦ ନ ପାଇବା ତାହେଲେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଏ ନିଚତର ସ୍ୱାଦରୁ ମୁକ୍ତ ହୋଇପାରିବା ନାହିଁ। ଆମେ ଜବରଦସ୍ତି ମନା କରି ରହିଯିବା କିନ୍ତୁ ପୁଣି ଯେତେବେଳେ ସମୟ ଆସିବ ସେଇଟା ପ୍ରକଟ ହୋଇଯିବ। କିନ୍ତୁ ଜଣେ ଯେତେ ଉନ୍ନତର ଚେତନା ପ୍ରାପ୍ତ ହୋଇଛି ସେତେବେଳେ ପ୍ରଭୁପାଦ ମହାରାଜ କହିଛନ୍ତି, ଉଦାହରଣ ଦେଇଛନ୍ତି, କୃଷ୍ଣ କନସିୟସନେସ୍ ଇଜ୍ ସଚ୍ ଏ ଟ୍ରାନ୍ସେଣ୍ଡେଣ୍ଟାଲ ନାଇସ୍ ଥିଙ୍ଗ୍ ଦ୍ୟାଟ୍ ଅଟୋମେଟିକାଲି ମ୍ୟାଟେରିଆଲ ଏନ୍ଜୟମେଣ୍ଟ ବିକମ୍ସ ଡିଷ୍ଟେସ୍ଫୁଲ୍। କୃଷ୍ଣ ଚେତନା ଯେଉଁମାନେ ଗ୍ରହଣ କରିକିରି ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ଏ କୃଷ୍ଣ ଚେତନା ଏଭଳି ସୁନ୍ଦର ବସ୍ତୁ ଯେ ଆପେ ଆପେ ଆମର ମ୍ୟାଟେରିଆଲ ଏନ୍ଜୟମେଣ୍ଟ ଯେଉଁ ରହିଛି ଭୌତିକ ଉପଭୋଗ କରିବା ପାଇଁ ଯେଉଁ ସମସ୍ତେ ଚାହୁଁଛନ୍ତି, ଭୌତିକ ଜଗତ ସମସ୍ତେ ଉପଭୋଗ କରିବା ପାଇଁ ଚାହୁଁଛନ୍ତି, ସେଇଟା ତାଙ୍କୁ ଇଚ୍ଛା ହେବ ନାହିଁ, ଡିସଟେଷ୍ଟଫୁଲ ହେଇଛି। ଯେମିତି ଯମୁନାଚାର୍ଯ୍ୟ, ଯମୁନାଚାର୍ଯ୍ୟ ଜଣେ ରାଜା ଥିଲେ, ବହୁତ ସ୍ତ୍ରୀ ଉପଭୋଗ କରୁଥିଲେ, କିନ୍ତୁ ଯେତେବେଳେ ସିଏ ରାମାନୁଜଙ୍କ ଗୁରୁ, ସିଏ ରାମାନୁଜାଚାର୍ଯ୍ୟଙ୍କ ଗୁରୁ, ଯେତେବେଳେ ସେ ଭକ୍ତି ମାର୍ଗରେ ଆସିଲେ, ଭଗବାନ ଭକ୍ତ ହେଇଗଲେ, ସେତେବେଳେ ସେ କହିଛନ୍ତି, ଯଦବଧି ମମ ଚେତ କୃଷ୍ଣ ଭଗବାନଙ୍କ ସେବାରେ ନିଯୁକ୍ତ ରହିକରି ନୂଆ ନୂଆ ରସ ଆମେ ପ୍ରାପ୍ତ ହେଉଛି, ସେହି ସମୟରେ ଯଦି ନାରୀ ସଙ୍ଗମ କଥା ମନେ ପଡ଼େ ଆସିଗଲା, ସେତେବେଳେ ମୁଖ ବିକାର ହେଇଯିବ, ଛେପ ପକେଇବାକୁ ଇଚ୍ଛା ହେବ। ଏଇଭଳି ଭାବରେ ଗୋଟେ ଉକ୍ତି ରହିଛି ଯମୁନାଚାର୍ଯ୍ୟ ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ ଏସବୁ ଉଦାହରଣ ପାଉଛନ୍ତି। ତେଣୁ ସେହି ସ୍ଥିତି ଆସିବ ଭଗବାନ ଭକ୍ତଙ୍କର, ସେହି ସ୍ଥିତି ଆସିବ। ଭୌତିକ ଜଗତ ଯେଉଁ ରହିଛି, କ'ଣ ଯେଉଁ ଉପଭୋଗ ରହିଛି, ସେ ଚିନ୍ତା କଲାବେଳକୁ ତାଙ୍କୁ ସେହିଭଳି ଭାବରେ ଆସିବ। ସେହି ସ୍ଥିତିକୁ ଯେଉଁମାନେ ଯାଇଛନ୍ତି, ସେମାନଙ୍କ ଭିତରେ ତାଙ୍କର ବୁଦ୍ଧି ସ୍ଥିର ହେଇଛି, ଚିତ୍ତପ୍ରଜ୍ଞ କୁହାଯିବ। ପ୍ରଭୁପାଦ ମହାରାଜ କଥା କହୁଛି, ଇଟ୍ ଇଜ୍ ଆଜ୍ ଇଫ୍ ଏ ହଙ୍ଗ୍ରି ମ୍ୟାନ୍ ହ୍ୟାଡ୍ ସାଟିସ୍ଫାଏଡ୍ ହିଜ୍ ହଙ୍ଗର୍ ବାଇ ଏ ସଫିସିଏଣ୍ଟ କ୍ୱାଣ୍ଟିଟି ଅଫ୍ ନ୍ୟୁଟ୍ରିସିୟସ୍ ଇଟେବୁଲ୍ସ। ଯେମିତି ଉଦାହରଣ ଦେଉଛନ୍ତି ପ୍ରଭୁପାଦ ମହାରାଜ, ଯେମିତି ଜଣେ କ୍ଷୁଧିତ ବ୍ୟକ୍ତି, ତାକୁ ବହୁତ କ୍ଷୁଧା ହେଉଛି, ତାକୁ ଯଦି ବହୁତ ପ୍ରକାର ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ଦିଆଯିବ, ତା'ର କ୍ଷୁଧା ଚାଲିଯିବ। ସେହିଭଳି ଭାବରେ ଭଗବାନ ଭକ୍ତିରେ ଯେଉଁ ଏତେ ଆନନ୍ଦ ରହିଛି, ଆଉ ସେ କିଛି ଚାହିଁବେ ନାହିଁ। ଧ୍ରୁବ ମହାରାଜ ଏତେ ବଡ଼ ରାଜ୍ୟ ଚାହୁଁଥିଲେ, କିନ୍ତୁ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ, ସେତେବେଳେ ସେ କହିଲେ ତାଙ୍କୁ, ସେ ରାଜ୍ୟଟା ଏତେ ବିରାଟ ରାଜ୍ୟ ତାଙ୍କୁ ଲାଗୁଥିଲା କାଚଖଣ୍ଡ ଭଳି, ହରିଭକ୍ତି ଶୁଦ୍ଧ ଦେବନା କରାଯାଇଛି। ସ୍ୱାମୀଙ୍କୁ ତା ଅର୍ଥ ବରଂ ନ ଯାଚେ, ଆମର କୌଣସି ବରର ଆବଶ୍ୟକତା ହେବ ନାହିଁ। କୃଷ୍ଣ ଚେତନାରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେମାନେ ତତ୍ର ସାମ ଚତୁର୍ଥ ନାନ୍ୟତ୍ର ସାତ ରଚିକି ଭାଗବତ ମଧ୍ୟ ସେ କଥା କୁହାଯାଇଛି। ଭାଗବତ କଥା, ଭଗବାନଙ୍କର ସେବା, ଭାଗବତ ସେବା ଇତ୍ୟାଦି ଏଭଳି ରହିଛି, ସେ ଯେଉଁ ସେ ରସାମୃତରେ ତୃପ୍ତ ହେଇକରି ଆଉ କେଉଁଠି ସେ ରସ ପାଇପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ଏସବୁ ଉତ୍ତର ଦେଇଛନ୍ତି, ଦେଇକରି କହୁଛନ୍ତି ଯେ ଧ୍ୟାତ ବିଷୟାନ ପୁଂସ ସଙ୍ଗସ୍ତେ ସେ ବଜାୟତେ ସଙ୍ଘାତ ସଂଜାୟତେ କାମ କାମା କ୍ରୋଧ ବି ଯାଏତେ। ଏ ଗୋଟେ ଚେନ୍ ରିଆକ୍ସନ୍ କହିଛନ୍ତି ଭଗବାନ। ଏ ଯେତେବେଳେ ଆମେ ବିଷୟ ବିଷୟରେ ଚିନ୍ତା କରୁଛୁ, ସେତେବେଳେ ଆମର ଆସକ୍ତି ଯାହାତ ହେଉଛି, ଆସକ୍ତିରୁ କାମ ଯାହାତ ହେଉଛି, କାମରୁ କ୍ରୋଧ ଆସୁଛି। କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି, ସେତେବେଳେ କ୍ରୋଧ ଆସୁଛି। କାମ ଯେତେବେଳେ ଭଗବାନ ପୂରଣ କରିଦେଉଛନ୍ତି, ସେତେବେଳେ ଲୋଭ ଆସୁଛି। କାମ କ୍ରୋଧ ଲୋଭ ଏସବୁ ଅନର୍ଥ ସବୁ ରହିଛି। କ୍ରୋଧାତ୍ ଭବତି ସମୂହ, କ୍ରୋଧରୁ ମୋହ ଆସୁଛି। ଏଇ ମୋହ ଏଇ ଶୁଣିକିରି ଏ ଜ୍ଞାନ ପ୍ରାପ୍ତ ହେଇକିରି ମୋହ ଦୂର ହେଲା ଅର୍ଜୁନଙ୍କର। ଭଗବାନ ସେଇଟା ଅନ୍ତିମରେ କହିବେ, କଚିତ୍ ଏତ ସୁତ ପାଠ ତୋୟା କେକ୍ରମ ଚେତ କଚିତ୍ ଅଜ୍ଞାନ ସମୂହ ପ୍ରଣଷ୍ଟ ସିଦ୍ଧାନ୍ତ। ମୋହ ଆସୁଛି ଅଜ୍ଞାନରୁ, ମୋହ ଦୂର ହେଲା ଅର୍ଜୁନ କହିବେ, ପ୍ରଭୁ ମୋର ମୋହ ଦୂର ହେଲା। ତେଣୁ ଆମର ମୋହ ଦୂର ହେଇନାହିଁ ମାନେ ଆମେ ଜ୍ଞାନ ଠିକ୍ ଭାବରେ ପ୍ରାପ୍ତ ହେଇନାହିଁ। ତେଣୁ ଯେଉଁମାନେ ଠିକ୍ ଭାବରେ ଜ୍ଞାନ ପ୍ରାପ୍ତ ହେଇଛନ୍ତି, ତାଙ୍କର ମୋହ ଦୂର ହେବ। ଏଠି କୁହାହେଉଛି କ୍ରୋଧାତ୍ ଭବତି ସମୂହ ସ୍ମୃତି, ମୋହରୁ ସ୍ମୃତି ନଷ୍ଟ ହେଇଯିବ। ସ୍ମୃତି ନଷ୍ଟ ହେଲେ ବୁଦ୍ଧି ନଷ୍ଟ ହେବ, ବୁଦ୍ଧି ନଷ୍ଟ ହେଲେ ଆମେ ପତନ ହେଇଯିବ। ଏଇଭଳି ଭାବରେ ପତନ ହେଇଯାଇଛି। ତେଣୁ ଅନ୍ତିମରେ ସେ କହିବେ, ମୋର ବର୍ତ୍ତମାନ ମୋହ ଦୂର ହେଇଗଲା, ମୋର ବୁଦ୍ଧି ଫେରି ଆସିଲା, ମୋର ସ୍ମୃତି ଲବ୍ଧ ତତ୍ ପ୍ରସାଦ ଆତ୍ମାଚ୍ୟୁତ। ବୁଦ୍ଧି ଆସିଗଲେ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା, ଆଉ କେଉଁଠାରେ ନିଯୁକ୍ତ ହେବା ନାହିଁ। ଏ ମୋହ ନଷ୍ଟ ହେବାର ଇଏ ହେଉଛି ଲକ୍ଷଣ, ଏସବୁ କଥା ଆସିବ। ତେଣୁ ଏଇଭଳି ଭାବରେ ନାସ୍ତି ବୁଦ୍ଧି ରଯୁକ୍ତ ନ ଯାହା ଯୁକ୍ତ ସେ ଭାବନା ନ ଯାହା ଭାବ ଶାନ୍ତି ଅଶାନ୍ତ ସେ କୃତ ସୁଖମ। ଯଦି ଆମେ ବୁଦ୍ଧି ଭଗବାନ ପାଖରେ ଲାଗି ନାହିଁ ଏବଂ ଭାବନା ମଧ୍ୟ ଭଗବାନ ପାଖରେ ଲାଗି ନାହିଁ, ତାହେଲେ ଆମେ କେମିତି ଅଶାନ୍ତି ପ୍ରାପ୍ତ ହେବା? ଆଉ ଶାନ୍ତି ପ୍ରାପ୍ତ ନ ହେଲେ କେମିତି ସୁଖ ପ୍ରାପ୍ତ ହେବା? ଜୟ ଶ୍ରୀ ସୀତାରାମ ହନୁମାନ ଯୋଗ୍ୟ। ତେଣୁ ଜାନିଶା ସର୍ବଭୂତାନାଂ ତସ୍ୟାଂ ଜାଗ୍ରତ ସଂଯମୀ ଯସ୍ୟାଂ ଜାଗ୍ରତ ଭୂତାନି ସା ନିଶା ପ୍ରସ୍ତୁତ ମୁନେ। ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କର ଯେଉଁ କାର୍ଯ୍ୟକଳାପ ଆଉ ସାଧାରଣ ଲୋକମାନଙ୍କ କାର୍ଯ୍ୟକଳାପ ଭିତରେ ତଫାତ ଏଇଭଳି ଭାବରେ, ଯେମିତି ରାତ୍ରିଟା, ରାତ୍ରିରେ ଯାହା ନିଶା ସର୍ବଭୂତାନ ସବୁ ମନୁଷ୍ୟମାନଙ୍କ ପାଇଁ, ସବୁ ଜୀବମାନଙ୍କ ପାଇଁ ଯେଉଁଟା ରାତ୍ରି ସଦୃଶ, ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ସେଇଟା ଦିବସ ସଦୃଶ। ଭକ୍ତ ଯେଉଁପାଇଁ ସବୁ କାର୍ଯ୍ୟ କରୁଛନ୍ତି ବା ଭକ୍ତଙ୍କର ଯେଉଁଟା ଲକ୍ଷ୍ୟ, ସାଧାରଣ ବ୍ୟକ୍ତିମାନେ ଭାବନ୍ତି ଏସବୁ ତୁଚ୍ଛ କଥା, ତୁଚ୍ଛ ବସ୍ତୁ ପ୍ରତି ସେ ଯାଉଛନ୍ତି। କିନ୍ତୁ ସାଧାରଣ ବ୍ୟକ୍ତିମାନେ ଯେଉଁ ବିଷୟରେ ଚାହୁଁଛନ୍ତି ବହୁତ ଉପଭୋଗ କରିବେ, ଲାଭ ଭୋଜ ପ୍ରତିଷ୍ଠା ଇତ୍ୟାଦି, ସଞ୍ଚୟ ବ୍ୟକ୍ତିମାନଙ୍କ ପାଇଁ ସେଇଟା ତ୍ୟାଜ୍ୟ। ଆକୁର୍ଯ୍ୟ ମାଚଳ ପ୍ରତିଷ୍ଠା ସମୁଦ୍ର ମହାପ୍ରଭୁ ପ୍ରଭୁଛନ୍ତି ଯଦ୍ଭତ୍ ଯଦ୍ଭତ୍ କାମାଜଂ ପ୍ରଭୁଛନ୍ତି ସର୍ବେ ସଶାନ୍ତି ମହାପ୍ରଭୁ ଦିନ କାମ କାମୀ। ଏମିତି ପ୍ରଭୁପାଦ ଭଗବାନ ଉଦାହରଣ ଦେଇଛନ୍ତି ସମୁଦ୍ରର। ସମୁଦ୍ରରେ ଯେତେ ନଦୀ ପଡ଼ିଲେ ମଧ୍ୟ ସିଏ ତା'ର ଆକାର ଅଧିକା ହେଇଯାଏ ନାହିଁ, ବା ତା'ର ଯେଉଁ ରହିଛି କୂଳକୁ ଲଙ୍ଘନ କରିଯାଏ ନାହିଁ, ବା ନଦୀ କୌଣସି ନ ପଡ଼ିଲେ ମଧ୍ୟ ତା'ର ରହିଛି କୂଳ କମିଯାଏ ନାହିଁ। ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ତଦ୍ଭତ୍ କାମାଙ୍ଗ ପ୍ରଭୁଛନ୍ତି ସର୍ବେଶ ଶାନ୍ତି ମହାପ୍ରଭୁ ଦିନ କାମ କାମୀ, ଯେତେ ପ୍ରକାର ଡିଷ୍ଟର୍ବାନ୍ସ ଆସିଲେ ମଧ୍ୟ ସେମାନେ ବିଚଳିତ ହୁଏ ନାହିଁ, ଭଗବାନଙ୍କ ସେବାରେ ରହିକି ଏତେ ଆନନ୍ଦ ପ୍ରାପ୍ତ ହେବେ, ତେଣୁ ଆଉ କୌଣସି ପ୍ରତି ସେମାନେ ବିଚଳିତ ହେବେ ନାହିଁ। ବିହାୟ କାମାନ ସର୍ବାନ୍ ପୁମାସ୍ତରତ ନିସ୍ପୃହ ନିର୍ମମ ନିରଙ୍କାର ସେ ଶାନ୍ତି ମଧ୍ୟ ଗଚ୍ଛେଦି। ଏହିଭଳି ଭାବରେ କାମକୁ ଯେଉଁମାନେ ତ୍ୟାଗ କରିକି ନିସ୍ପୃହ ଭାବରେ କାର୍ଯ୍ୟ କରନ୍ତି ବା ସେବା କରନ୍ତି ଭଗବାନଙ୍କୁ, ନିର୍ମମ ନିରଙ୍କାର ତାଙ୍କର ଯେଉଁ ଅହଂକାର ମମ ଏବଂ ଅହଂକାର ଯେଉଁ ଅହଂ ମମ ଅହଂ ମମେତି ଇଏ ହେଉଛି ମୋହ, ଅହଂ ମମେତି ପଞ୍ଚମ ସ୍କନ୍ଧରେ ଏଇଟା କୁହାଯାଇଛି, ତେଣୁ ଅହଂ ମମେତିରୁ ସେ ମୁକ୍ତ ହେଇକରି ଅହଂ ମମେତି ନିରଙ୍କାର ସେ ଶାନ୍ତି ପ୍ରାପ୍ତ ହେବେ। ତେଣୁ ଅନ୍ତିମ ଶ୍ଳୋକରେ କହୁଛନ୍ତି ଭଗବାନ ଏସା ବ୍ରାହ୍ମୀ ସ୍ଥିତି ପାର୍ଥ, ଇଏ ହେଉଛି ବ୍ରାହ୍ମୀ ସ୍ଥିତି, ନୈନଂ ପ୍ରାପ୍ୟ ବିମତି, ଏ ସ୍ଥିତି ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ କୌଣସି ସମୟରେ ବିଚଳିତ ହେବେ ନାହିଁ। ସ୍ଥିତସ୍ୟା ମନ୍ତ କାଳେ ବି ବ୍ରହ୍ମ ନିର୍ବାଣ ଅନ୍ତିମ ସମୟରେ ସେ କୌଣସି ଚିନ୍ତା ହେବ ନାହିଁ, ତାଙ୍କର ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ଭଗବାନ ଚିନ୍ତା କରି ସେ ଭଗବତ ଧାମ ପ୍ରାପ୍ତ ହେବେ। ତେଣୁ ଏହିଭଳି ଭାବରେ ଦ୍ୱିତୀୟ ଅଧ୍ୟାୟର କଥା ଶେଷ ହେଲେ ଆମେ ଆସନ୍ତାକାଲି ତୃତୀୟ ଅଧ୍ୟାୟର କଥା ଆରମ୍ଭ କରିବା। ସାତ ଦିନରେ ଅଠର ଅଧ୍ୟାୟ ଏମିତି ରହିଛି, ଏତିକିଟା ବୋଲ୍ରେ ଏତିକିଟା ସେଇଭଳି ଭାବରେ ଆମର ଅଧ୍ୟାୟ ରହିଛି ସାତଶହ ଶ୍ଳୋକ, ଆମେ ଚିନ୍ତା କରିଛୁ ଶହେ ଶହେ ଶ୍ଳୋକ ନାହିଁ କହିବା ପାଇଁ ପାଖାପାଖି ଶହେ ଶହେ ଏମିତି କରିକିରି ସାତ ଦିନ ସାତଶହ। ତେଣୁ ଆଜି ଦୁଇଟି ଅଧ୍ୟାୟ ଆରମ୍ଭ କଲେ କହିଲେ ପାଖାପାଖି ଶହେ ଶ୍ଳୋକ, ଆସନ୍ତାକାଲିଠାରୁ ପୁଣି ଶହେ ଶହେ ଶ୍ଳୋକ କରିକିରି ସାତ ଦିନ ଆଉ ଛଅ ଦିନ ରହିଲେ। ଆପଣମାନଙ୍କୁ ବହୁତ ଧନ୍ୟବାଦ, ବିଶେଷ ଭାବରେ ସ୍ୱାମୀମାନେ ପ୍ରଭୁଙ୍କୁ ମୋର ଧନ୍ୟବାଦ ଅର୍ପଣ କରୁଛି, ମୋତେ ସୁଯୋଗ ପ୍ରଦାନ କଲେ ଏ ଭଗବତ ଗୀତା କହିବା ପାଇଁ। ତେଣୁ ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମେତ ଗୌରଭକ୍ତ କି ଦାୟୀ ଗୌତମାନନ୍ଦେ।